ভগবতে বাসুদেবায়,
শ্রীমদ ভাগবতম দশম স্কন্ধ। আমি 25তম অধ্যায়ের পূর্বর পাঠ করুলে গোবর্ধন ধারণ লীলা, তাকে হি শ্রবণ করা, কেবল কার্তিক মাস আমি শুণুলে দামোদর লীলা। 25তম অধ্যায়ে ইন্দ্রঙ্কর অভিমান জাগ্রত হয়েছি, উকূলবাসী মান দ্বারা তাঁর যে পূজার হেলন হয়েছি, সে ভাবুচার মোটর অবমাননা হয়েছি, মতো হীন জ্ঞান করেছেন। দেবত্ব যে ভাবনা রয়েছে, পদবী সহিত এক অভিমান যে রয়েছে, পদবী প্রাপ্ত হয়ে জন অভিমান প্রাপ্ত হবনি বা অভিমান লাভ করবেনি, ই হচ্ছে তার শ্রেষ্ঠতা। পদবী শ্রেষ্ঠ নয়, পদবীটা কেতবে শ্রেষ্ঠ, পদবীকে যদি জন অভিমান ত্যাগ করে পারা, সে পদবীটা তাপ মণ্ডিত হল। যেভাবে রাজা তার যে অভিমান রহিলা, সে শোভিত হবনি, সে রাজপদ পাই যে পদবী প্রাপ্ত হয়ে তাদের অভিমান নাই। যেমন চৈতন্য মহাপ্রভু যে শিখেলে গোবি ভর্ত পাদ কমলেন দাস দাসান দাস, ব্রহ্মচারী নুহে গৃহস্থ নুহে, এই পদবী কি সর্ব উপাধি বি নির্মুক্ত, এই পদবী সব রয়েছে। দেবত্ব গোটে পদবী, ব্রহ্মচারী গোটে পদবী, গৃহস্থ গোটে পদবী, জীব হচ্ছে আত্মা, সন্ন্যাসী গোটে পদবী, বর্ণাশ্রম স্থিতি হিসাবে এসব পদবী রয়েছে। কিন্তু কৃষ্ণ ভক্তি শুদ্ধ ভক্তি সর্ব উপাধি বি নির্মুক্ত, কোণী উপাধি রহবেন সে উপাধি কার রয়েছে, কি বিবাহ গেলে যে ছোট হয়ে গেল তা নুহে, বা কি বিবাহ নহলে যে বড় হয়ে গেল তা নুহে। বর্ণাশ্রম বিচারধারার আমি যে উপদৃষ্ট দেখুছে, সেই হিসাবে বিচার করে যে চৈতন্য মহাপ্রভুঙ্ পার্শ্বদ মানে কতজন ব্রহ্মচারী লে, ভজন ভক্তি পথ যেমতি নিজের স্থিতি নিয়ে চালিপার, আর সে স্থিতি যাইপার, সে সর্ব উপাধির বিনির্মুক্ত হয়ে পার, ভগবান সেবা করে পার নির্মল ভাবে, সেপাই কাহকু এতে প্রাধান্য দিয়ে যায়নি, যে আমার চৈতন্য মহাপ্রভু ধারার কাহকু বড় করা যায়নি, যে ব্রহ্মচারী বড়, গৃহস্থ বড়, সে হীন, এমনি কিছু ভাবনা নাই। সুযোগ রয়েছে সাধু মান ভজন করা, সাধু জীবনের কিন্তু অন্তরশুদ্ধতা, ভগবান প্রতি আকর্ষণ, নিজের অভিমান রক্ষি ভগবান সেবা করা, সেটা স্থিতি উপর নির্ভর করা, সেটা কোণী ব্রহ্মচারী গৃহস্থ বানপ্রস্থ সন্ন্যাসী উপর নির্ভর করে না। ব্যক্তি শরণাগত ন হয়ে পাইলে, তার অন্তরক শুদ্ধ ন করে পারলে, সে কেউ স্থিতিরে থিলে বি তাকে স্থিতি সাহায্য করবে না, গৃহস্থক গৃহস্থ জীবনটা সাহায্য করবে না, ব্রহ্মচারীকে ব্রহ্মচারী আশ্রমটা বি সাহায্য করবে না, সন্ন্যাসীকে সন্ন্যাসীর এই দণ্ড বা তার যে সম্মান তাকে সাহায্য করবে না। আমার অন্তরক নির্মল করিবার আছে, উপাধির মুক্ত হওয়ার আছে, গুরু বৈষ্ণবঙ্কর শরণাগত হওয়ার আছে, তেমনি যে যেউ জীবন রহিপারলা সেটার কিছু ক্ষতি নাই। কিন্তু স্থিতি হিসাবে দেখা গেলে কেউ স্থিতিতে সুরক্ষা রয়েছে, কেউ স্থিতিতে সুরক্ষা নাই, সেটা ব্যক্তি ব্যক্তিগত সামর্থ্য উপর নির্ভর করে। কেউ জন ব্রহ্মচারী আশ্রম রহিকি বি সুরক্ষা মনে করুনি তার জীবনকে, তারা তার ব্যক্তিগত দুর্বলতা, আশ্রমর কোনো দুর্বলতা নাই, তার ব্যক্তিগত সে শরণাগত হয়েপারুনি, ভগবান পাখে শরণাগতি হওয়া এটা গোটে ব্যক্তিগত স্বভাব বা ব্যক্তিগত ধর্ম, তুম কে বহুত বড় সংস্থার তুমি রহলে যে তুমি সব সংস্থা তুমি ভগবান চরণ কমলের পকাই দেব না, তুমি শরণাগত হওয়া পড়বে না, সুরক্ষিত নিজকে হওয়া পড়বে, নিজকে কেমন আমি সুরক্ষিত হয়ে পড়ে, যেতে ভগবান শরণাগত হওয়া, গুরু বৈষ্ণবঙ্কর শরণাগত হওয়া, গুরু চরণের আচার্য চরণের মহাপ্রভুঙ্কর কৃষ্ণঙ্কর চরণের আমি নিজকে নিজে সমর্পিত হওয়া, সমর্পিত হওয়ার শিক্ষা শরণাগতের শিক্ষা মহাপ্রভু দেয়, সেটা ব্যক্তিগত কথা, যে শরণাগত হয়ে পড়ুনি সে সুরক্ষিত মনে করবেনি, রেলওয়ে স্টেশন করে যে লোক রোজ সে সুরক্ষিত মনে করছেন, এই যে মাগি খাওয়ছেন যে বাবা ওটা অলেখ বাবা, সে সুরক্ষিত মনে করছেন, কি କିଛି ନାହିଁ, ଯେଉଁମାନଙ୍କର ଘର ଦ୍ୱାର ନାହିଁ, ଯେଉଁମାନେ ଗଞ୍ଜେଇ ଖାଇକି ବୁଲୁଛନ୍ତି, ନା କେତେ ବାବା ଅଛନ୍ତି ଗଞ୍ଜେଇ ଖାଇକି ବୁଲୁଛନ୍ତି, କେଉଁଠି ଭିକ ମାଗୁଛନ୍ତି, ଦୋକାନ ଦୋକାନ ବସି ଚା ଟିକେ ମାଗିକି ଖାଉଛନ୍ତି, ସେମାନେ ସୁରକ୍ଷିତ ମନେ କରୁଛନ୍ତି। ସେମାନେ ସୁରକ୍ଷିତ ମନେ ନ କରନ୍ତି, ସେମାନେ ଆଶ୍ରମ ତ୍ୟାଗ କରିଦିଅନ୍ତି। ଜଣକ ପାଇଁ ସମସ୍ତ ଖାଇବା ପିଇବା ବ୍ୟବସ୍ଥା ସୁରକ୍ଷା ସବୁ ରହିଛି, ସେ କାହିଁକି ଅସୁରକ୍ଷିତ ମନେ କରୁଛି? ଯଦି ଜଣେ କେହି ଇସ୍କନ ଭିତରେ ରହୁଛି କୌଣସି ବ୍ରହ୍ମଚାରୀ, ତାର ଅସୁରକ୍ଷିତ ମନେ କରୁଛି, କାହିଁକି ଅସୁରକ୍ଷିତ? ସେଟା ତାର ବ୍ୟକ୍ତିଗତ ସମସ୍ୟା, ସେଟା ତାର ବ୍ୟକ୍ତିଗତ ପ୍ରୋବ୍ଲେମ। ଭଗବାନଙ୍କର ଶରଣାଗତି ହେବା କୌଣସି ସଂସ୍ଥା ସହିତ, ସଂସ୍ଥା ଗୃହସ୍ଥ ସହିତ, ସେ ଗୃହସ୍ଥ ସେ ବ୍ରହ୍ମଚାରୀ ତା ସହିତ କିଛି ନିର୍ଭର କରେ ନା। ଶରଣାଗତି ଭିନ୍ନ ବସ୍ତୁ, ଯିଏ ଯେଉଁ ସ୍ଥିତିରେ ରହିଛି ତାର ସାମର୍ଥ୍ୟ ହିସାବରେ ବୈଦିକ ନିୟମ, ବୈଦିକ ନିୟମ ବା ବେଦର ନିୟମଟା, ଆଶ୍ରମଟା ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସୀ ଯେଉଁ ଆଶ୍ରମ ରହିଲା, ବର୍ଣ୍ଣାଶ୍ରମ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ ଗୁଡ଼ିକ ଅଲଗା, କିନ୍ତୁ ଭକ୍ତି ଧର୍ମଟା ଅଲଗା ନୁହେଁ। ସବୁବେଳେ ମନେ ରଖିବାକୁ ପଡ଼ିବ, ବର୍ଣ୍ଣାଶ୍ରମ ଧର୍ମଟା ପୃଥକ ହେଇପାରେ, ଜଣେ ଗୃହସ୍ଥ ଏଇଆ କରିବ, ଜଣେ ବ୍ରହ୍ମଚାରୀ ଏଇଟା କରିବ, କିନ୍ତୁ ଭକ୍ତିରେ ଯେଉଁ ନିୟମ ରହିଲା ଏଇଟା ସମସ୍ତଙ୍କ ପାଇଁ ସମାନ। ଭକ୍ତିର କାରଣ ସେଇଟା କଲେ ହିଁ ଭକ୍ତି ମିଳିବ, ଭକ୍ତି ପାଇଁ ଆଉ ଅଲଗା କିଛି ଉପାୟ ନାହିଁ, ସେଇଟା ସମସ୍ତଙ୍କ ପାଇଁ ସମାନ। ଯେଉଁଠି ଗୁରୁ ଗ୍ରହଣ କରୁଛୁ ଆମେ ସମସ୍ତଙ୍କ ପାଇଁ ସମାନ, ମନ୍ତ୍ର ସମସ୍ତଙ୍କ ପାଇଁ ସମାନ, ଗାୟତ୍ରୀ ଜଣେ ବ୍ରହ୍ମଚାରୀ ନେଉଛି, ଜଣେ ଗୃହସ୍ଥ ନେଉଛି, ଜଣେ ସନ୍ନ୍ୟାସୀ ନେଉଛି, ଜଣେ ମାତା ଜଣେ, କ'ଣ ଭିନ୍ନ ମନ୍ତ୍ର ଦିଆହଉଛି କି? କୌଣସି ପ୍ରିନ୍ସିପଲ ଅଲଗା ନାହିଁ, ଏଇଟା ଗୋଟେ ମନର ଭାବନା, ମନର ସ୍ଥିତି। ଏଇଟା ମାନେ ଏଇ କଥାରେ ପଡ଼ିଥିଲା, ଜଣେ ଜଣଙ୍କର ବ୍ୟକ୍ତିଗତ ଶରଣାଗତି ଉପରେ ତାର ସୁରକ୍ଷା, ତାର ସ୍ଥିତି ନିର୍ଭର କରେ। ସେଥିପାଇଁ ସେ କାହାକୁ ଦୋଷ ଦେବା ଉଚିତ ନୁହେଁ, ବ୍ୟକ୍ତିଗତ। ଯେତେବେଳେ ଗୋସ୍ୱାମୀମାନେ ଜୀବନଯାପନ କରୁଥିଲେ, ଯେତେବେଳେ ପ୍ରଭୁପାଦ ଗୋସ୍ୱାମୀମାନଙ୍କ କଥା ଛାଡ଼, ସେମାନଙ୍କ ପାଖରେ କ'ଣ ସଂସ୍ଥା ଥିଲା? ପ୍ରଭୁପାଦ ଯେତେବେଳେ ଯାଇଥିଲେ ତାଙ୍କୁ କେଉଁ ସଂସ୍ଥା ନେଇକି ଯାଇଥିଲେ? ଆମେ ଆମେ କ'ଣ ଭାବୁଛେ, ଆମ ପାଇଁ ସମସ୍ତ ଭୋଗର ବ୍ୟବସ୍ଥା ହେଇଯିବ, ମୋର ଚଲାପଥରେ କେବେ ହେଲେ କିଛି କଣ୍ଟକ ରହିବନି ମୁଁ ଭକ୍ତି କରି। ଭକ୍ତି ଏମିତି ହୁଏ ନା, ତୁମ ପାଦରୁ ତୁମେ କଣ୍ଟା କାଢ଼ିବ, ତୁମେ ଚପଲଟା ପିନ୍ଧିବ ନା, ତୁମ ପାଦରେ କିଣି ଚପଲ ପିନ୍ଧେଇଦେବ କି? ତୁମେ ଛୋଟ ପିଲା ନୁହେଁ ନା, ଛୋଟ ପିଲା ଚପଲ, ଛୋଟ ପିଲା ପାଦରେ ମା ଚପଲ ଦିଏ, ତୁମେ ନିଜେ ଚପଲ ପିନ୍ଧି ଚାଲିବାକୁ ପଡ଼ିବ। ସେଟା ତୁମର ବ୍ୟକ୍ତିଗତ ଶରଣାଗତିଟା ସବୁବେଳେ ବ୍ୟକ୍ତିଗତ ଜିନିଷ। ସଂସ୍ଥା ରହିଲେ କ'ଣ, ତୁମେ ସଂସ୍ଥା ରହିକି କୋଟି କୋଟି ଟଙ୍କା ଇସ୍କନରେ ପ୍ରଭୁପାଦଙ୍କର ଦୟାରୁ ଆଜି ମିଳୁଛି, କିଛି ଅଭାବ ହିଁ ନାହିଁ, ଜଣେ ବ୍ୟକ୍ତି ସେଥିରେ ଦୁଃଖରେ ରହୁଛି, ଜଣେ ବ୍ୟକ୍ତି ବି ସୁରକ୍ଷିତ ମନେ କରୁନି, କାହିଁ ମନେ କରୁନି? ତାର ଏଇଟା ବ୍ୟକ୍ତିଗତ, ସେ ଶରଣାଗତ ହେଇପାରୁନି, ଏ ବ୍ୟକ୍ତିଗତ ସମସ୍ୟା, ନିଜର ଦୁର୍ବଳତା, ନିଜର ପୂର୍ବର ସ୍ୱୀକୃତିର ଅଭାବ, ସାଧୁଗୁରୁ ଉପରେ, ସାଧୁଗୁରୁ ବୈଷ୍ଣବଙ୍କ ଉପରେ ବିଶ୍ୱାସର ଅଭାବ, ସେବାରେ ଉତ୍ସାହର ଅଭାବ, ସାଧନରେ ଆଳସ୍ୟ, ଏସବୁ କାହିଁକି ହଉଛି? ଜଣଙ୍କର ପ୍ରଜଳ ପ୍ରେମତି ଇସୁ ସଙ୍ଗ ପୂର୍ବର ସ୍ୱଭାବ, ପୂର୍ବର ସଂସ୍କାରଟା ଏତେ ବଳବାନ ନାହିଁ, କୁସଙ୍ଗରେ ପଡ଼ିଯିବେ, ସେଇଟା ବ୍ୟକ୍ତିଗତ ଜିନିଷ। ତା ସହିତ ଭକ୍ତି ମହାରାଣୀଙ୍କର ଦୟା ବା ଆବିର୍ଭାବ, ଇଏ ଭିନ୍ନ ବସ୍ତୁ, ଇଏ ଶରଣାଗତ ଉପରେ ନିର୍ଭର କରେ। କିଏ ଶ୍ରେଷ୍ଠ ସେଥିରେ ବିଚାର କରିବା ଉଚିତ ନାହିଁ, କିଏ ହୀନ, କେବଳ ପଦବୀ ଏ କଥାରେ ପଡ଼ିଥିଲା ନା, କିଏ ପଦବୀ ପ୍ରାପ୍ତ ହେଇଗଲେ ଯେ ସେ ବଡ଼ ହେଇଗଲା ସେଟା ନୁହେଁ, ସେ ପଦବୀର କିଭଳି ସେ ସଦୁପଯୋଗ କରିପାରୁଛି, ସେ ପଦବୀକୁ ନେଇକି ତାର ସ୍ଥିତିଟାକୁ ସେ କେତେ ସୁରକ୍ଷିତ କରିପାରୁଛି, ସେଇଟା ହଉଛି ବଡ଼। ଜଣେ କେବଳ ପ୍ରଧାନମନ୍ତ୍ରୀ ହେଇଗଲେ ଯେ ସେ ପୁଣି ବଡ଼ ପଦବୀ ପାଇଗଲା, ତା ଅର୍ଥ ନୁହେଁ ଯେ ସେ ବଡ଼ ହେଇଗଲା। ତା ଉପରେ ବି ବହୁତ ଆଲୋଚନା, ସମାଲୋଚନା, ପ୍ରତିପକ୍ଷମାନେ ବହୁତ କିଛି କରିବେ, କାରଣ ସେ ତା ପଦବୀକୁ ଅପବ୍ୟବହାର କଲା। ସେଥିପାଇଁ ସବୁ ସମୟରେ ଭଗବାନଙ୍କର ଗୁରୁ ବୈଷ୍ଣବଙ୍କର ଶରଣାଗତ ହେଇ ତାଙ୍କ ପାଖରେ ସମର୍ପିତ ହେଇ ଶୁଦ୍ଧ ବୁଦ୍ଧି ପ୍ରାପ୍ତ ହବା ହିଁ ହେଉଛି କେବଳ ଏ ଜୀବନର ଆମର ଲକ୍ଷ୍ୟ। ହେଲେ ଅଲଗା କିଛି ଆମେ ଜଗତକୁ ସଜାଡ଼ି ପାରିବାନି, ଆମେ କାଠ ପଥର ମିସ୍ତ୍ରୀ ନୁହେଁ, ଏଠି ସୁନ୍ଦର ସଜେଇକି ତୁମେ କିଛି କରିଦେଇପାରିବ, ଜଗତରେ ତୁମେ କିଛି ନିଜକୁ ସଜେଇ ପାର ନା, ଜଗତକୁ କ'ଣ ସଜେଇବ? ଯଦି ବ୍ୟକ୍ତି ବିଶେଷ ସମସ୍ତେ ନିଜକୁ ନିଜକୁ ସଜେଇ ଦିଅନ୍ତେ, ତାହେଲେ ଜଗତର କିଛି ପ୍ରୋବ୍ଲେମ ହିଁ ପଡ଼ନ୍ତା ନା, ନିଜକୁ ସଜେଇ ନିଜକୁ ଆମେ ସଜେଇ ପାରୁନେ, ଆମ ହାତରେ କିଛି ନାହିଁ ନା, କର୍ମଫଳ ଦ୍ୱାରା ଗୋଟେ ଜୀବ ବନ୍ଧା, ସେ ଜଗତର କେଉଁ ନିୟମକୁ ପରିବର୍ତ୍ତନ କରିବ? ସୃଷ୍ଟି ଆରମ୍ଭରୁ ଚୋରମାନେ ଥିଲେ, ଭଗବାନ କ'ଣ ଜାଣିନଥିଲେ କି ନା, ଚୋର ନଥିଲେ ସବୁ ସମୟରେ? ଯଦି ଆମେ ଦେଖିବା ପୂର୍ବର ଇତିହାସ, ସବୁ ସମୟରେ ସବୁ ପ୍ରକାର ଲୋକ ରହିଛନ୍ତି, ଭଗବାନ କ'ଣ ଜାଣନ୍ତେ? ଜାଣନ୍ତି ବ୍ୟକ୍ତି ବିଶେଷର ପରିବର୍ତ୍ତନ, ନିଜର ସାଧନ, ନିଜର ଶରଣାଗତି ହିଁ ନିଜକୁ କୃତାର୍ଥ କରିବ। ଆମେ ଭଗବାନଙ୍କର ଶରଣାଗତି ଆମେ ତଦ୍ରୁ ଫଳ ପାଇବା। ଗୁରୁଦେବ ସବୁବେଳେ ସେ କଥା କୁହନ୍ତି, କିଏ କ'ଣ କରି ତୋର ମୁଣ୍ଡ ପୁରିବା କିଛି ଆବଶ୍ୟକ ନାହିଁ, ତୁ ସେଥିରେ ମୁଣ୍ଡ ପୁରିବା ମାନେ ତୁମ ଭଜନ ନଷ୍ଟ ହବ। କାରଣ ପ୍ରତ୍ୟେକ ବ୍ୟକ୍ତି ତାର ପୂର୍ବର କର୍ମ ହିସାବରେ କାର୍ଯ୍ୟ କରୁଛି। ଜଗତରେ କୌଣସି ଏଭଳି ନିର୍ମଳ ସ୍ଥାନ ତୁମେ ପାଇବନି, ଗୋଷ୍ଠୀରେ ସଙ୍ଗରେ କେବେ ବି ପାଇବନି ଯେଉଁଠି ବିପରୀତ ଭାବନା ତୁମର ନ ଆସିବ। ତୁମେ ଯେଉଁଠି ଯାଇ ପହଞ୍ଚ ଗୋଟେ ବିପରୀତ କିଛି ଥିବ, ସେ ଭଜନର ବିପରୀତ ହେଇପାରେ, ସଙ୍ଗର ବିପରୀତ ହେଇପାରେ, ପରିବେଶର ବିପରୀତ ହେଇପାରେ, ଲିଡରସିପ୍ ବା ଯାହା କୁହନ୍ତି ନେତୃତ୍ୱର ବିପରୀତ ଭାବନା ଆସିପାରେ, ସବୁବେଳେ ରହିବ। ମାୟାବାଦୀ ଭଳିଆ ବିଚାର କେବେ କରିବା ଉଚିତ ନୁହେଁ, ଏସବୁ ମାୟାବାଦୀ ବିଚାର, ସମସ୍ତେ ସବୁ ଠିକ ହେଇଯିବେ, ନାଇଁ ଏଇଟା କେବେ ହେଇପାରିବନି। ସମସ୍ତେ ଠିକ ହେଇଯିବେ ମାନେ ସମସ୍ତେ ଶୁଦ୍ଧ ଭକ୍ତ ହେଇଗଲେ ହିଁ ହବ। ସମସ୍ତେ ଶୁଦ୍ଧ ଭକ୍ତି ଆଚରଣ କରି ସମସ୍ତେ ଶୁଦ୍ଧ ଭକ୍ତ ହେଇଯିବେ, ତାହେଲେ ଆଉ କିଛି ଡିସଏଗ୍ରିମେଣ୍ଟ ରହିବନି, ନହେଲେ ତା ପୂର୍ବରୁ କେବେ ସମାଧାନ ହେଇପାରିବନି। ଆମେ ଯେଉଁ ଆଶା କରୁଛେ ଭକ୍ତ ସମାଜରେ ସବୁ କିଛି ହେଇଯିବ, ଏଇଟା ହେଇପାରିବନି। ତା ଏଇଟା ଏଇଟା ପୁରା ଶାସ୍ତ୍ର ସିଦ୍ଧାନ୍ତ, ଏଇଟା କେମିତି ହବ? ତାର ତ ଶରଣାଗତି ଯେତିକି ତାକୁ ସେଇ ହିସାବରେ ତାକୁ ବୁଦ୍ଧି ଆସିବ, ତାର ଗୁଣଟା ସେଇ ହିସାବରେ ହବ। ସେ ରାଜସିକ ସ୍ତରରେ ଥିଲେ ରାଜସିକ ଭକ୍ତି କରୁଛି, ସାତ୍ତ୍ୱିକ ସ୍ତରରେ ଥିଲେ ସାତ୍ତ୍ୱିକ ଭକ୍ତି କରୁଛି, ତାମସିକ ସ୍ତରରେ ଥିଲେ ତାମସିକ ଭକ୍ତି କରୁଛି। କେଉଁ ହିସାବରେ ତୁମେ ଆଶା କରିବ ଯେ ସମସ୍ତେ ସମାନ ହେଇଯିବ ବୋଲି? ଏଇଟା ହେଇପାରିବନି, ଏଇଟା ବ୍ୟକ୍ତିଗତ କଥା। ଗୋଷ୍ଠୀରେ ରହି ରହିଛେ ଆମେ, ସଙ୍ଗରେ ଆମେ ରହିଛେ, କିନ୍ତୁ ଶରଣାଗତିଟା ହେଉଛି ବ୍ୟକ୍ତିଗତ। ଆମକୁ ଶରଣାଗତ ହେବାକୁ ପଡ଼ିବ, ଭଗବାନ ଆମକୁ ସହାୟତା କରିବେ। ପଦବୀ ପାଇଁ କେହି ଚିନ୍ତା କରିବା ଉଚିତ ନୁହେଁ, ପଦବୀଟା ଗୋଟେ ଆମକୁ ସାହାଯ୍ୟ କରିବ। ଇନ୍ଦ୍ରଙ୍କର ତାଙ୍କର ପଦବୀଟା ବି ସାହାଯ୍ୟ ତାଙ୍କୁ କଲା ନା, ବର୍ତ୍ତମାନ ଅଭିମାନ ଚାଲି ଆସିଲା। ବ୍ରହ୍ମଚାରୀ ହୁଅନ୍ତୁ, ଗୃହସ୍ଥ ହୁଅନ୍ତୁ, ଏଥିରେ କିଛି ଇମ୍ପୋର୍ଟାଣ୍ଟ ନାହିଁ, କୌଣସି ଗୁରୁତ୍ୱ ନାହିଁ। ଫ୍ୟାସିଲିଟି ଅଛି ସାଧୁ ଜୀବନରେ, ଗୃହସ୍ଥ ଜୀବନରେ ଝମଲା ରହିଛି, କିନ୍ତୁ ତାର ବ୍ୟକ୍ତିବିଶେଷ ବ୍ୟକ୍ତିବିଶେଷର ଯୋଗ୍ୟତା ନେଇକି, ତାର ଅଧିକାର ନେଇକି, ନିଜ ଅଧିକାରରେ ସ୍ଥିତ ନହେଲେ ବି ଜଣେ ଭଗଜନ କରିପାରିବନି। ଯେଉଁ ଯେଉଁ ସୋ ଅଧିକାର ଯୋଉଟା ରହିଛି, ଚକ୍ରପାତ ସରି ଯୁବକ ସ୍ୱୟଂ ଅଧିକାର ଉପରେ ପୁରା ଜୋରଦାର ଜୋର ଦେଇଛନ୍ତି, ଲୋକ ଜାଣିପାରେ ଏଇଟା ଶୁଦ୍ଧ ଭକ୍ତି ବୋଲି, କିନ୍ତୁ କରିପାରିବନି, କାରଣ ତାର ଅଧିକାର ନାହିଁ। ତାର ଅଧିକାର ନ ଆସିଲେ ସେଇଟା କରିଛି, ସେ ଜାଣିଛି ଏଇଟା ଏଇଟା କଲେ ଶୁଦ୍ଧ ଭକ୍ତି ହବ, ଯେମିତି ସବୁବେଳେ ନାମ କରିବା, ଅପରାଧ ନ କରିବା, ଜାଣିନାହାନ୍ତି ସମସ୍ତେ ଭକ୍ତ, କିନ୍ତୁ କରିପାରିବେନି, ଅଧିକାର ନାହିଁ। ତୁମେ ଅଧିକାର ତିଆରି କରିପାରିବନି, ଅଧିକାରଟା ପ୍ରଦାନ କରନ୍ତେ ସାଧୁ ଗୁରୁ ବୈଷ୍ଣବ ଗୁରୁ, ଶୁଦ୍ଧ ଭକ୍ତ ହିଁ ଅଧିକାର ଦେବେ। ଆମେ ଅଧିକାର ମାଗୁଛେ ନା, କ'ଣ ମାଗୁଛେ? ତୁଳସୀ ଦେବୁ ସେବା ଅଧିକାର ଦିଏ କର ମୋର ଦାସୀ, ତାଙ୍କୁ ସେବା କରୁଛ ମାନେ ଅଧିକାର ମାଗୁଛେ। ଅଧିକାରଟା ତୁମେ ନିଜେ ତିଆରି କରିପାରିବନି, ଜାଣିଛ ଭଲ କ'ଣ କରିପାରିବନି, ଜାଣିଛ ଖରାପ କ'ଣ ତ୍ୟାଗ କରିପାରିବନି, ପରିବର୍ତ୍ତନ କରିହବନି। ଆଉ ବିଶେଷ କରି ସ୍ପିରିଚୁଆଲ ଫିଲ୍ଡରେ ଆମର ସ୍ଥିତି ଏଭଳି, ସମ୍ପୂର୍ଣ୍ଣ ଦୁର୍ବଳ ଜୀବ ଗୋଟେ ସବୁବେଳେ ସେ ସବଳର ସହାୟତା ମାଗୁଛି, ସବୁବେଳେ କୃପାର ସହାୟତା, ଗୁରୁ ବୈଷ୍ଣବଙ୍କର କୃପାର ସହାୟତା ସେ ମାଗୁଛି। ଅଧିକାରଟା ଯେଉଁ କଥା ପଡ଼ିଛି, ଅଧିକାରଟା ନିଜେ ନିଜେ ତିଆରି କରିହବନି। ବ୍ୟକ୍ତି ବୃନ୍ଦାବନ ଚାଲିବ ଯେ ଏକାନ୍ତରେ ଭଜନ କରିବ, ସେଟା ସମ୍ଭବ ନୁହେଁ। ଭଜନ କରିବା ଲୋକ ଯେକୌଣସି ସ୍ଥାନରେ ସେ ଶରଣାଙ୍ଗତ ହେଇପାରିବ, ଭଜନ କରିପାରିବ, ସ୍ଥାନ ସ୍ଥିତ ମୁଁ ବିଶେଷ କି ସହାୟତା ହବନି, ନିଜର ଶରଣାଙ୍ଗତି ନାହିଁ ବହୁତ ସହାୟତା, ଜଣଙ୍କର ସହାୟତା ସବୁ ସ୍ଥାନରେ ସବୁ ପ୍ରକାର ଲୋକ ରହିଛନ୍ତି, ସବୁ ସ୍ଥାନରେ ସବୁ ପ୍ରକାର ଲୋକ ରହିଛନ୍ତି। ମହାପ୍ରଭୁଙ୍କର ବହୁ ବର୍ଷ ଧରି ସେ ଜୀବନ ସାରା ହିଁ ବୃନ୍ଦାବନ ଯାଇନାହାନ୍ତି, କିନ୍ତୁ ଭଗବାନଙ୍କର ଶୁଦ୍ଧ ମହାପ୍ରଭୁଙ୍କ ପାର୍ଷଦ ସେମାନେ, ତେଣୁ ସବୁ ସମୟରେ ଧ୍ୟାନ ଦେବାକୁ ପଡ଼ିବ ଯେ ମୋର ଅଧିକାର କ'ଣ, ସେଟା ଗୁରୁ ବୈଷ୍ଣବ ଜାଣନ୍ତି, ଭଗବାନ ଜାଣନ୍ତି। ମୋତେ ଅଧିକାର ହିସାବରେ ଆମେ ତାଙ୍କୁ ପ୍ରାର୍ଥନା କଲେ ଆମକୁ ସେହି ପ୍ରକାର ବ୍ୟବସ୍ଥା ଆସିକି ପହଞ୍ଚିବ। କେହି ଜଣେ କର୍ମାଧିକାରରୁ ସିଧା ଭକ୍ତି ଅଧିକାରରୁ ଯାଇପାରିବେନି। ଆଉ କଳିଯୁଗରେ ଗୁରୁଦେବ ସବୁ କଥା ସେଇ କଥା କୁହନ୍ତି, ସବୁବେଳେ 99% ହେଉଛନ୍ତି କର୍ମାଧିକାରୀ। ଏମାନେ କୃଷ୍ଣଙ୍କ ପାଇଁ କର୍ମ ଯଦି କିଛି କରିବେ ତାହେଲେ ଜ୍ଞାନାଧିକାର ସ୍ତରକୁ ଯିବେ, ଜ୍ଞାନାଧିକାର ସ୍ତରରେ ଅପରାଧ ନ କରିବେ, ଭଜନ ଠିକ ସେ କରିବେ, ଗୁରୁ ବୈଷ୍ଣବଙ୍କର ସେବା କରିବେ, ତାହେଲେ ମହତ୍ତର କୃପା ପାଇଲେ ଭକ୍ତି ଅଧିକାରଟା ପାଇଁ ଅଧିକାର ସ୍ଥିତି ନା ଭକ୍ତିଟା ଏଇଟା ମୁଁ କରିକି କରିଦେବି, ତୁ କରିଦେଲେ ତ ଭକ୍ତି ତୁମର ଅଧୀନ ହେଇଗଲେ। ସାଧାରଣ ଭଜନ ତୁମର ସ୍ଥିତି ହିସାବରେ ତୁମେ ସାଧାରଣ ତୁମର ଯୋଗ୍ୟତା ହିସାବରେ ତୁମେ ସାଧାରଣ ଭଜନ କରିକି ପାଇଗଲ, ତାହେଲେ କୃପାର ସେଠି ଆଉ କ'ଣ ରହିଲା ମହିମା? ଭକ୍ତିଟା ତୁମେ ହିଁ ପ୍ରାପ୍ତ ହେଇଗଲ ନା, ଭକ୍ତି ତ ଆବିର୍ଭାବ ହେବେ, ଭକ୍ତି କୃପା ଦ୍ୱାରା ହିଁ ଆବିର୍ଭାବ ହେବେ। ଅଧିକାରଟାକୁ ସେ ଅଧିକାରଟାକୁ କେବଳ ଗୁରୁ ବୈଷ୍ଣବ ବ୍ୟବସ୍ଥା କରିବେ, ପ୍ରଦାନ କରିବେ, ସେଥିପାଇଁ ପ୍ରାର୍ଥନା କରିବାକୁ ପଡ଼େ ଗୁରୁଙ୍କୁ। ପ୍ରଭୁ ନାମ ପ୍ରଭୁଙ୍କୁ ବୈଷ୍ଣବଙ୍କୁ ଆଚାର୍ଯ୍ୟମାନଙ୍କୁ ମହାପ୍ରଭୁଙ୍କୁ ସବୁ ପ୍ରାର୍ଥନା କରିବାକୁ ପଡ଼େ ଏ ଭକ୍ତିର ଅଧିକାର ପ୍ରାପ୍ତ ଭାବେ। ଜ୍ଞାତ ଅଜ୍ଞାତ ସହିତ କିଛି ସମ୍ପର୍କ, ବହୁତ ଲୋକ ବହୁତ କିଛି ଜାଣିଛନ୍ତି, କେହି ଜଣେ ଶ୍ରଦ୍ଧା କଲେ ତାର ଯଦି ମେମୋରୀ ପାୱାର ଅଛି ସେ କ'ଣ କହିଯିବ, ତାର ବୁଦ୍ଧି ବହୁତ ସାର୍ପ ବୁଦ୍ଧି, ତୀକ୍ଷ୍ଣ ବୁଦ୍ଧି, ସେ ବହୁତ କିଛି ମନେ ରଖିପାରିବ, ବହୁତ କିଛି କହିପାରିବ। ସେଥିରେ କିଛି କହିବା ଦ୍ୱାରା କାହାର ଅଧିକାର ପରିବର୍ତ୍ତନ ହୁଏ ନା, କାହାର ଅଧିକାରଟା ସେ ବହୁତ କହିପାରୁଛି ମାନେ ଯେ ତାର ଅଧିକାରଟା ଗୋଟେ ଉଚ୍ଚ ଅଧିକାରକୁ ସେ ପଳେଇଗଲା। ଏ ଜଗତର ସାଧାରଣ ଲୋକଙ୍କର ଏଇଟା ଭାବନା, ସେ ଭକ୍ତି ଅଧିକାରୀ ହେଇଗଲା, ତାର ଅର୍ଥ ନୁହେଁ, ଏହା ନୁହେଁ। ଅଧିକାରଟା ଗୁରୁ ବୈଷ୍ଣବ ହିଁ ପ୍ରଦାନ କରନ୍ତି। ପଦବୀକୁ ନେଇ କେହି ଗର୍ବ କରିବା ଉଚିତ ନୁହେଁ, ବା ପଦବୀକୁ ନେଇ କେହି ଅଭିମାନ କରିବା ଉଚିତ ନୁହେଁ। ଇନ୍ଦ୍ରଙ୍କର ଏଇ ଅଭିମାନ ଚାଲିଲା, ସେ ଅଭିମାନକୁ ବିଶ୍ୱନାଥ ଜଗତ ଠାକୁର ପର୍ବତ ସହିତ ତୁଳନା କଲେ। ପର୍ବତ ଯେଭଳି ଗୋଟେ ଭାର, ପର୍ବତ ବହୁତ ସୁନ୍ଦର ଶୋଭାୟମାନ ଜଳ ସେତୁରୁ ଆସୁଛି, ସେଟାକୁ ସେ ଅର୍ଥ ନେଲେନି। ଗର୍ବ ପର୍ବତ, ଗର୍ବଟା ଗୋଟେ ବର୍ତ୍ତମାନ ପର୍ବତ ଭଳିଆ ହେଇଯାଇଛି, ଓଜନ ହେଇଯାଇଛି ଇନ୍ଦ୍ରଙ୍କର। ସେ ତାଙ୍କର ଟିକେ ଅବହେଳା ହେଲା କେଉଁଥିରେ, ପୂଜାରେ। ବ୍ରଜବାସୀମାନେ ଟିକେ ଅବହେଳା କରିଦେଇଛନ୍ତି, ଅବହେଳା ତ ନାହିଁ, ସେମାନେ କାହିଁ ପୂଜା କରିବେ ଦେବତାଙ୍କୁ? ଜଣେ ସାଧାରଣ ବୈଷ୍ଣବଙ୍କୁ ଶୁଦ୍ଧ ଭକ୍ତି ପ୍ରାପ୍ତ କରିବାକୁ ହେଲେ ସେ ଭଗବାନଙ୍କୁ ସିଧାସଳଖ ପୂଜା କରୁଛନ୍ତି। ଦେବତାମାନେ ଯେଭଳି, ଦେବତାମାନେ କେବଳ ବିଷ୍ଣୁ ଭକ୍ତିଙ୍କୁ କେବେ ବିରୋଧ କରନ୍ତି, ବିଷ୍ଣୁ ଭକ୍ତି ବିରୋଧ କରୁଥାନ୍ତି, ତାହେଲେ ଦେବାଦେବୀ ମାନେ କେମିତି କହୁଛନ୍ତି ତୁମେ ଯା ବିଷ୍ଣୁଙ୍କୁ ପୂଜା କର ବୋଲି? ବ୍ରହ୍ମା କ'ଣ ବିରୋଧ କରନ୍ତି ବିଷ୍ଣୁଙ୍କୁ? ଶିବଜୀ କ'ଣ ବିରୋଧ କରନ୍ତି କି କୃଷ୍ଣଙ୍କୁ ବିଷ୍ଣୁଙ୍କୁ? ସେମାନେ ତ ଭଗବାନ ପାଖକୁ ପଠେଇ ଦିଅନ୍ତି। ଏ ତ ଲୀଳା ବିଶେଷରେ ବା ଆମମାନଙ୍କ ପାଇଁ ଶିକ୍ଷା ପାଇଁ ଇନ୍ଦ୍ରଙ୍କର, ଆରେ ଇନ୍ଦ୍ର ଓଲଟା ପଠେଇବା କଥା, ମୋର ପୂଜା ତୁମେ ନ କରିକି କୃଷ୍ଣଙ୍କର ପୂଜା କର, ମୁଁ ତାଙ୍କୁ ଡାକେ। ଆମେ ସମସ୍ତେ ପ୍ରାର୍ଥନା କରିଦେଲୁ ସେ ଭଗବାନ କୃଷ୍ଣ ଆଜି ପରମ ପୁରୁଷ ଆବିର୍ଭାବ ହେଇଛନ୍ତି, କିନ୍ତୁ ଇଏ ହଉଛି ଦେହର ଧର୍ମ, ମନର ଧର୍ମ। ଜୀବ ଯେତେବେଳେ ଉଚ୍ଚ ପଦବୀରେ ରହିକି କିଛି ସମ୍ମାନ ପାଇଗଲା, ଆଉ ତଳୁ ଖସି ପାରିବନି, ସେ ସ୍ଥାନ ତ୍ୟାଗ କରିଦେବ। ଯିଏ ଉଚ୍ଚ ପଦବୀ ଥରେ ପାଇ ତାକୁ ତଳୁ ଖସି ପାରିବନି, ଖସେଇଦେଲା ମାନେ ସେ ଆଉ କିଛି କରିପାରିବନି, କାରଣ ସେ ଉତ୍ସାହମୂଳକ କିଛି କରୁଥିଲା। ଯେଭଳି ଯଦି ଜଣେ କି ପ୍ରେସିଡେଣ୍ଟ ରହିଛି ତାକୁ ତୁମେ ଜେନେରାଲ ଡେପୁଟି କରିଦେବ, ସେ ଆଉ ସେ ମନ୍ଦିର ରହିପାରିବେନି, ସେ କେବେ ଶାନ୍ତି ରହିପାରିବେନି। ସେ ଯଦି ବହୁତ ଇଲେଭେଟେଡ୍ ସୋଲ୍ ହେଇଥିବେ ତାହେଲେ ସେଥିରେ ଡାଇଜେଷ୍ଟ କରିପାରିବେ, ନହେଲେ ସାଧାରଣ, ଗୋଟେ ସାଧାରଣ, ସମସ୍ତଙ୍କ କଥା ମୁଁ କହୁନି ବା ସମସ୍ତ ଭକ୍ତଙ୍କ କଥା କହୁନି, ପଦବୀରେ ଗୋଟେ ରହିଛି ମହିମା କିଛି ରହିଛି। କିନ୍ତୁ ଶୁଦ୍ଧ ଭକ୍ତିରେ ସର୍ବୋପାଧି ବି ନିର୍ମୁକ୍ତ କୁହାଗଲା, କି ଗୋଟେ ଉଚ୍ଚ ପଦବୀ ପ୍ରାପ୍ତ ହେଇଗଲା ପରେ ତାକୁ ସେ ତଳକୁ ପଳେଇ ଆସିବ ସେଟା ପାରିବନି, ତାକୁ ଆଉ ଖସିବା ବହୁତ କଷ୍ଟ ଲାଗେ। କାରଣ ସମ୍ମାନ ଯୋଉ ମିଳୁଛି ପଦବୀର ବସିଲା ପରେ ଯୋଉ ସମ୍ମାନ ମିଳେ ତାକୁ ସମସ୍ତେ ହଜମ କରିପାରନ୍ତିନି, ପାରିବେନି। ସେଥିପାଇଁ ପ୍ରାୟ ମନ ଭିତରେ ବିଭିନ୍ନ ପ୍ରକାର ଭାବନା, ଏ ଛନ୍ଦ କପଟ, ପ୍ରତିଶୋଧ ପରାୟଣ, ଦୋଷ ଦର୍ଶନ, ଅପରାଧ ମନୋବୃତ୍ତି, ଯେହେତୁ ନିନ୍ଦା ଚର୍ଚ୍ଚା, ଏସବୁ କାହିଁକି ହବାର କାରଣ ହଉଛି ଏଇଟା, ଜଣେ ପଦବୀ ଚାହୁଁଛି କିମ୍ବା ପଦବୀରୁ ହଟିଯାଇଛି, ଦୁଇଟା ଏ ଦୁଇଟା ପାଇଁ ଏତେ ପ୍ରକାର ସମସ୍ୟା ବୈଷ୍ଣବ ସମାଜରେ ହୁଏ। ଯେ ନିରପେକ୍ଷ ଭାବରେ ଆମେ ବିଚାର କରିବା, ଯେତେବେଳେ ଆଲୋଚନା ସମାଲୋଚନା ଏସବୁ ଇଏ ଜିନିଷ ଆସୁ, ଜଣେ ଅନ୍ୟ ଜଣଙ୍କୁ ସମାଲୋଚନା କାହିଁ କରୁଛି, ସିଏ ଚାହୁଁଛି ମୁଁ ଉଚ୍ଚ ପଦବୀରେ ରହିବି, ମୋତେ ସେ ରେସ୍ପେକ୍ଟ ଦଉ, ନହେଲେ ସମାଲୋଚନା କିଛି ପ୍ରଶ୍ନ ନାହିଁ। ଜଣେ ଅନ୍ୟକୁ ସମାଲୋଚନା କରୁଛି, ଜଣେ ଅନ୍ୟର ନିନ୍ଦା କରୁଛି, ଯାହା ଯେକୌଣସି ପ୍ରକାର ଭକ୍ତି ବିମୁଖ କାର୍ଯ୍ୟ ଜଣେ କରେ, ଏଇ ଆଲୋଚନା ସମାଲୋଚନା କାପଟ୍ୟ ବିଭିନ୍ନ ପ୍ରକାର ଯୋଉ କୁପନ୍ଥାକୁ ଆଶ୍ରୟ କରନ୍ତି, ତାର ମୁଖ୍ୟ କାରଣ ହେଲା ଏଇଟା, ସେ ପଦବୀରୁ ହଟି ଯାଇଥିବେ କିମ୍ବା ପଦବୀ ପାଇବା ପାଇଁ ଇଚ୍ଛୁକ ଥିବେ, ସେମାନେ ସେଇଥିରୁ ହିଁ ଏଇ ଜିନିଷ କ୍ରିଏଟ୍ ହଉଛି ନା। ଆଉ ନହେଲେ ମହାପ୍ରଭୁ କାହିଁ ପୁରୁଣା ବିଷ୍ଣୁ ଚେନ କହିଦେଲେ, ସୁନିଚେ ନା କହିଦେଲେ, ନିଚ ବିଲ୍ କହିଲେନି, ସୁନିଚେ ନା, ସୁସ୍ଥ ଭାବରେ ନିଚ ହବ, ଏଥିପାଇଁ ସେ ମହାପ୍ରଭୁ ଜାଣିଛନ୍ତି ଏ ଜିନିଷ। ଯିଏ ଉଚ୍ଚ ପଦବୀ ଚାହୁଁଥିବ ବା ସମ୍ମାନ ଚାହୁଁଥିବ ତାକୁ ନ ମିଳିଲେ ସେ ସମାଲୋଚନା ଆଲୋଚନା ବିଭିନ୍ନ, ଏଇଟା ଜୀବ ହୃଦୟରେ ଗୋଟେ ମାନେ ଗୋଟେ କୁହନ୍ତି କ୍ରୋନିକ ଡିଜିଜ୍ ଯୋଉଟା କୁହାଯାଏ, ପୁରାତନ ରୋଗ ଭଳିଆ ଏଇଟା ତାର। ସମସ୍ତଙ୍କର ଏଇଟା ଆଶା, ସେଟା ସେ ପାଇଲେ ଥରେ ପାଇଗଲେ ଆଉ ଯଦି ନ ପ୍ରାପ୍ତ ହେଲା ସେ କହିବ ସମାଲୋଚନା ଆଲୋଚନା ବିଭିନ୍ନ ପ୍ରକାର ବିଚାର କରିବ। ଆଉ ଦ୍ୱିତୀୟ ହେଲା ଏଇଟା ଯଦି ପାଇକି ଆଉ ପାଇ ପ୍ରାପ୍ତ ହେଇପାରୁ ତଳକୁ ପଳେଇ ଆସିଛି ପଦବୀରୁ ସେ ସେଟା କରିବ କିମ୍ବା ଯାହାର ପ୍ରାପ୍ତିର ଆଶା ଅଛି। ଯିଏ ଭଗବାନଙ୍କୁ ପାଇବା ପାଇଁ ଆଶା ଅଛି ତାର କ'ଣ ଦରକାର ଏସବୁ ଜିନିଷର ମୁଣ୍ଡ ପଡ଼ିବ, ତାକୁ ସମ୍ମାନ ମିଳୁ ଅସମ୍ମାନ ମିଳୁ ଭଗବାନ ସେଇଆକୁ ହିଁ ନେଇକି ପ୍ରବଚନ ହେଇଦେଇଛନ୍ତି ଯଥା ମାନ ଅପମାନ ୟୁ ବାରମ୍ବାର ଭଗବାନ ଗୀତାରେ ସେ ମାନ ଅପମାନ ସବୁବେଳେ ସମ୍ମାନ ରୁହ କାହିଁକି ଭଗବାନ ବାରମ୍ବାର ଅର୍ଜୁନକୁ ଜିନିଷ କହୁଛନ୍ତି। ତୁମେ ଯେଉଁ ଭାବୁଛ ତୁମେ ହାରିଗଲେ ଯେ ତୁମର ଅପମାନ ହେଇଯିବ, ରାଜା ହେଇଗଲେ ଯେ ତୁମର ସମ୍ମାନ ହେଇଯିବ, ଦୁର୍ଯ୍ୟୋଧନର ବିଜୟ ହେଇଗଲେ ତୁମର ଅପମାନ ହେଇଯିବ, ଯେମିତି ଭଗବାନ ଗୋଟେ ଅଜ୍ଞାନ ସ୍ୱରର ଦେଇଛନ୍ତି ନା, ଏ ସ୍ୱରର ଗୋଟେ ଫୁଲ ଅଫ୍ ଇଗ୍ନୋରାନ୍ସ, ଏତେ ଅଜ୍ଞାନ ଜୀବର ମାନ ସମ୍ମାନ ଏଇଟା ଘେରିକି ରହୁଛି କ'ଣ ରକ୍ତ ମାଂସ ଶରୀର ନା କ'ଣ କରିବ ଜୀବଟା, କିଏ ବି ହେଲେ ବି କାହାର ବି ଅପମାନ ହେଇଗଲେ ବି କେବଳ ସେଭଳି ପରମହଂସ ଯେମିତି ଜଡ ଭରତ ମହାରାଜ ମାନେ ସବୁ ଭାବସ୍ଥିତିରେ ରହିଥିଲେ ସେମାନେ ଜଗତର କୌଣସି ଜିନିଷର ପ୍ରଭାବିତ ହଉନଥିଲେ, କୌଣସି ଜଗତର କୌଣସି ବସ୍ତୁର ପ୍ରଭାବିତ ହଉନଥିଲେ। ଗୋଟେ ଜୀବ କେତେ ସାଧାରଣ ମନୁଷ୍ୟ ତା ବିଚାର କରିପାରିବନି, ସାଧାରଣ ମନୁଷ୍ୟ ଏଇଟା ଦରକାର ହିଁ, ଜଣେ ଭକ୍ତ ବି କଣ ସୁଖ ଭାବରେ ବିଚାର କରି ଜାଣିପାରିବେନି ଏ ଜଗତର ଆମକୁ କଣ ନବାର ଅଛି କଣ ପ୍ରାପ୍ତ ହେବାର ଅଛି। ତେଣୁ ଇନ୍ଦ୍ରଙ୍କର ଯେଉଁ ମନୋଭାବ ଆସିଛି ବ୍ରଜବାସୀମାନଙ୍କୁ ପୁରା କଷ୍ଟ ଦେବା ପାଇଁ ଆରମ୍ଭ କରିଦେଲେ ସମ୍ବର୍ତ୍ତକୁ ଅଗ୍ନି ବର୍ଷା ସମ୍ବର୍ତ୍ତକ ବେଘକୁ ଡାକିଲେ ପବନକୁ ଡାକିଲେ ବ୍ରଜରେ ପ୍ରବଳ ଉତ୍ପାତ ଆରମ୍ଭ ହେଲା। ଏହାର କାରଣ ହେଲା ସେ ପ୍ରାପ୍ତ ହେଇଥିଲେ କେଉଁଟା ପୂଜା, ବର୍ତ୍ତମାନ ପୂଜାର ବାଧକ ହେଲେ ସେଥିପାଇଁ ସେ ଏଭଳି ଶବ୍ଦ ବାଚି ଲମ୍ବା ବାଚା ଲମ୍ବାଳି ସମସ୍ତବ୍ଦମ କହିଲେ ନା ସବୁ ଶବ୍ଦ ପଣ୍ଡିତମ ଅଜ୍ଞମାନିନମ ଯେଉଁ ଶବ୍ଦ ସବୁ ଲଗେଇଲେ ଯେଭଳି ଭାବରେ ଆଲୋଚନା ବା ସମାଲୋଚନା କଲେ ଭଗବାନ କୃଷ୍ଣଙ୍କୁ ତାର କାରଣଟା ହଉଛି ଏଇଟା ଈର୍ଷାଟା ଯୋଉ ହୃଦୟ ଭିତରେ ଜଣେ ସବୁବେଳେ ଜଣେ ଈର୍ଷା ଯୋଉ ଶବ୍ଦ ରହିଛି ନା ସବୁବେଳେ ଗୁଣରୁ ଦୋଷକୁ ବାହାର କରିବା ଏସବୁ କାହିଁକି ଏତେ ଅନର୍ଥ ହୃଦୟ ଭିତରେ ଗୋଟେ ଜୀବନ ଆସୁଛି। ଏଥିପାଇଁ ସେ ପଦବୀ ପ୍ରାପ୍ତର ତାର ଆଶା ଅଛି କିମ୍ବା ପଦବୀ ପ୍ରାପ୍ତ ହେଇକି ସେ ପଦବୀ ହରେଇଛି, ଏଥିପାଇଁ ଏଇ ଦୁଇଟା ହଉଛି ମୁଖ୍ୟ ସମସ୍ୟା ବୈଷ୍ଣବ ସମାଜରେ ଆଉ ଭକ୍ତି ପଥରେ ସମସ୍ତଙ୍କ ପାଇଁ ଏଇଟା ସମସ୍ୟା। ଉଚ୍ଚ ଆଶା କିମ୍ବା ଉଚ୍ଚରେ ସ୍ଥିତି ଥିବା ହିସାବରେ ଆମର ପତନ ହେଇଯିବା ଆମେ ସେଥିରୁ ଓହ୍ଲେଇ ଆସିଛେ ସେଇଟା ପ୍ରାପ୍ତ ହେଇପାରୁନି, ସେଥିପାଇଁ ମନରେ ଏସବୁ ଆଲୋଚନା ସମାଲୋଚନା ଶଙ୍କା ଈର୍ଷା ଯେତେ ପ୍ରକାର ଜିନିଷ ଚାଲିଛି। ଏଇଟା ଗୋଟେ ଯେ ଗୁଣ ପୋକ ଯେମିତି ଗୋଟେ କାଠ ପୁରା ଉପରେ ଦେଖାହଉଥିବ ଭିତରେ ଖାଇକି ସବୁ ସଫା କରିଦେଇଥିବ କିଛି ନଥିବ ଅନ୍ତଃସାର ଶୂନ୍ୟତା କୁହାଯାଏ ସେଭଳି ଏଇ ପଦବୀର ଯେଉଁ ଚସ୍କା ବା ପଦବୀର ଯେଉଁ ପଦବୀ ପ୍ରାପ୍ତ ହେଲା ପରେ ଯେଉଁ ପୂଜ୍ୟ ଭାବନା ମାନତ୍ଵ ସବୁବେଳେ ସମ୍ମାନ ଆଶା ଯୋଉଟା ଏଇଟା ସେଇଭଳିଆ ଗୋଟେ ଜୀବକୁ ପୁରା ସୁଖେଇ ମାରି ଶେଷ ଭକ୍ତକୁ ଜୀବକୁ ନାହିଁ ଭକ୍ତକୁ ତ ଜୀବନକୁ ଶେଷ କରିଦେବ ସେ କେବଳ ସମସ୍ତଙ୍କର ଈର୍ଷା କାରଣ ସେ ସେଇଟା ପାଉନି ସେ ଅନ୍ୟ ନିକଟ ଦେଖିଲେ ତାକୁ ଏତେ ପୂଜା ମିଳୁଛି ଏହା ମିଳୁଛି କେବଳ ସେଥିରେ ଈର୍ଷା ଦ୍ୱେଷ ଭିତରେ ସେ ଏଇଭଳି ଗୁଣ ପୋକ ଲାଗିଲା ଭଳିଆ ପୁରା ତାର ଜୀବନଟା ନଷ୍ଟ ହେଇଯିବ। ପ୍ରତ୍ୟେକ ଜୀବ ବା ପ୍ରତ୍ୟେକ ଭକ୍ତ ତାର ଶରଣାଗତ ନାହିଁ ତାର ସମର୍ପଣ ନାହିଁ ଗୁରୁ ବୈଷ୍ଣବ ତାକୁ ତାର ଫଳ ଦଉଛନ୍ତି, କେହି କାହାକୁ ଏଠି ବଡ କରିପାରିବେନି। ଭକ୍ତି ଦୁନିଆରେ ଏଇଟାକୁ ସବୁବେଳେ ସମ୍ମାନ ସବୁବେଳେ ବହୁତ ଧ୍ୟାନ ସେ ମନେ ରଖିବାକୁ ପଡିବ, କେହି କାହାକୁ ବଡ କରିପାରିବେନି। କେହି ତୁମକୁ 50 ଲୋକ ବଡ କହିଦେଲେ ତୁମେ ବଡ ହେଇଯିବ ସେଟା ସେ ଭାବନା ଭୁଲିଯା, ସେଟା ଗୋଟେ ପ୍ରତାରଣା ଏଠି କେହି କାହାକୁ ଯେମିତି ସବୁ ନେତାମାନଙ୍କୁ ବଡ ବଡ ଓହୁଲା କରିକି ତାଙ୍କ ପାର୍ଟି କରିକି ତାଙ୍କ ପାର୍ଟିରେ ଠିଆ କରିଦେଉଛନ୍ତି ବଡ କରୁଛନ୍ତି, ଏଠି ଏଇଟା ସେ ରାସ୍ତା ନୁହେଁ। ତୁମକୁ 1000 ଲୋକ ସପୋର୍ଟ କଲେ ଯେ ତୁମେ ଗୋଟେ ବଡ ଲୋକ ହେଇଗଲ ଏଟା ସେଟା ନୁହେଁ। ତୁମର ଶରଣାଗତି ପ୍ରଭୁଙ୍କ ପ୍ରତି ତୁମର ସେବା ସମର୍ପଣ ସେଥିରେ ହିଁ ଆମେ ତୁମକୁ ହିଁ ଫଳ ଦେବ। ତୁମେ ଶ୍ରେଷ୍ଠ ହବ କି କନିଷ୍ଠ ହବ କି ମଧ୍ୟମ ହବ ତିନିଟା ସ୍ଥିତି ଅଛି ନା, ତୁମେ କନିଷ୍ଠ ହେଇକି ରହିବ କି ମଧ୍ୟମ ସ୍ଥିତିରେ ରହିବ କି ଶ୍ରେଷ୍ଠ ହବ ସେଟା କିଏ ଜାଣନ୍ତି, ପ୍ରଭୁ ଜାଣନ୍ତି। ତୁମର ଶରଣାଗତି ହିସାବରେ ସମର୍ପଣ ହିସାବରେ ସେ ଦେବେ। ଆଉ ଜଣେ ଯଦି ପ୍ରାପ୍ତ ହଉଛି ତାର ଶ୍ରେଷ୍ଠ ସ୍ଥିତି କି ମଧ୍ୟମ ସ୍ଥିତି ବା କନିଷ୍ଠ ସ୍ଥିତି ତାକୁ କିଏ ଦଉଛନ୍ତି, ଭଗବାନ ଦଉଛନ୍ତି ତାଙ୍କ ଶରଣାଗତି ହିସାବରେ। ଏଠି ତ କାହାର ଯୋଗ୍ୟତାଟା କାର୍ଯ୍ୟ କରେ ନା, ଆମେ କ'ଣ କରୁଛେ ଯୋଗ୍ୟତାର ପ୍ରତିଯୋଗିତାରେ ପଡ଼ିଯାଉଛେ। ସେଟା ସେଟା ଲୌକିକ ବିଚାରଧାରା ହେଇଗଲା। ସିଏ ଏଭଳି କରିକି ସିଏ ଗୋଟେ ବଡ଼ ପଦ ପାଇଛି, ମୁଁ ବି ସେମିତି କରିକି ଗୋଟେ ବଡ଼ ପଦ ପାଇଛି, ତାହେଲେ ଆମେ ଲୌକିକ କମ୍ପିଟିସନ ଭିତରେ ରହିଗଲେ, ଲୌକିକ ପ୍ରତିଯୋଗିତା ଭିତରେ ରହିଗଲେ, ପାରମାର୍ଥିକ ପ୍ରତିଯୋଗିତା ଭିତରେ ରହିଲେନି। ପାରମାର୍ଥିକ ପ୍ରତିଯୋଗିତା ହେଲା ଏଇ ଗୋପୀମାନଙ୍କର ଯୋଉ ଭାବନା ଥିଲା, ପ୍ରଭୁପଦ ମହାରାଜ କୁହନ୍ତି କମ୍ପିଟିସନ ସ୍ପିରିଟ ତାଙ୍କ ଭିତରେ ଥିଲା, ସେଟା ପାରମାର୍ଥିକ ପ୍ରତିଯୋଗିତା, କୃଷ୍ଣଙ୍କ ସୁଖ କରିବା ପାଇଁ ହିଁ ପ୍ରତିଯୋଗିତା। ରାଧାରାଣୀ ବଡ଼ ହେବେ କି ଚନ୍ଦ୍ରାବଳୀ ବଡ଼ ହେବେ, ଦୁଇଜଣ କିଏ ଜାଣିନଥିଲେ କିଏ ଶ୍ରେଷ୍ଠା, ସେ ସେଥିରେ ତାଙ୍କର ମନ ନଥିଲା। ତାଙ୍କର ମନ ଥିଲା ମୁଁ କେମିତି ଅଧିକା ସେବା କରିବି, ବାସ୍ ବଡ଼ ପାଇଁ ସେବା କରୁନଥିଲେ, ସେବା କରିଲା ପରେ ତାଙ୍କୁ ତାଙ୍କର ସ୍ଥିତି ହିସାବରେ କୃଷ୍ଣ ଫଳ ଦେଲେ। ଭକ୍ତି ଜୀବନଟା ସେୟା, ଭକ୍ତିରେ କେତେ ସୂକ୍ଷ୍ମ ରହସ୍ୟ ରହିଛି। ଜୀବନ ସାରା ଭଜନ କଲେ କ'ଣ ହବ, ତୁମ ଗୁରୁ ବୈଷ୍ଣବ ଯଦି ଦୟା ନ କରିବେ ତୁମେ ସେ କି ପଏଣ୍ଟ ଗୋଟା ଦେଖି ପାରିବନି, ସେଟା ତୁମକୁ ଦେଖା ବି ହେଇଯିବନି କୋଉଠି କୋଉଠି କ'ଣ କ'ଣ ରହୁଛି। କମସେ କମ ହୃଦୟଙ୍ଗମ କରିବା ଦରକାର, ସ୍ଥିତ ପ୍ରାପ୍ତ ହବା ତ ଆମ ହାତରେ ନାହିଁ, କମସେ କମ ହୃଦୟଙ୍ଗମ କରିବା ଦରକାର, ଜାଣିବା ଦରକାର। ଲୌକିକ କମ୍ପିଟିସନ ଭିତରେ ଆମେ ପଶିବୁ, ସେ ଏଇଟା କରିଦେଲା ଆମେ ଏଇଟା ଏଇଟା କରିଦେବେ, ସେ ଯାହା ଭଗବାନ ଯେତିକି ସମର୍ଥ ଅଛି ତାର କରୁ, ମୋର କିଛି କରିବାର ନାହିଁ। ମୋର କରିବାର ଅଛି ତ ଗୁରୁ ବୈଷ୍ଣବ ମାନଙ୍କର ପଢୁଥିଲୁ ଗୋଟେ କେଉଁ ଆର୍ଟିକଲ ଭକ୍ତିଜନ ଠାକୁରଙ୍କର କାହାର, ସେ ସେ କଥା କହୁଛନ୍ତି ମୋତେ ଗୁରୁଦେବ ନିର୍ଦ୍ଦେଶ ନ ଦେଲେ ମୁଁ କୌଣସି କାର୍ଯ୍ୟ କରିବିନି। ଜଣଙ୍କ ମନରେ ମୋତେ ପରମାତ୍ମାଙ୍କ ଦ୍ୱାରା ମୋ ହୃଦୟରେ ଯୋଉ ଯୋଉ ଭାବନାଟା ପ୍ରେରିତ ହଉଛି, ମୁଁ ତାହା ଗୁରୁଦେବଙ୍କ ଦ୍ୱାରା ସ୍ୱୀକୃତ ନହେଲେ, କାରଣ ସେଟା ମୋର ପରମାତ୍ମାଙ୍କ ଦ୍ୱାରା ହଉଛି କି ମନରୁ ଆସୁଛି, ସେଟା ମୁଁ କେମିତି ଜାଣିବି। କୌଣସି ବିଚାରଧାରାକୁ ଗ୍ରହଣ କରିବାକୁ କେବେ ପ୍ରସ୍ତୁତ ନୁହେଁ ମୁଁ, ଏପରିକି ଭକ୍ତି ଯୁଗରେ ମୁଁ କୌଣସି ବିଚାରଧାରାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ। ଯାହା ମୋ ଅନ୍ତରରୁ ମୋ ମନ ଭିତରୁ ପ୍ରେରଣା ଆସୁଛି, ସେଟା କାରଣ ସେଟା ପରମାତ୍ମାଙ୍କର ଇଚ୍ଛା କି ମୋ ମନର, ଏଟା ମୁଁ କେମିତି ଜାଣିବି। ମୋର ଗୁରୁ ଯେତେବେଳେ ନ କହିଛନ୍ତି, ମୁଁ ଗୁରୁ ବୈଷ୍ଣବଙ୍କ ଦ୍ୱାରା ସ୍ୱୀକୃତ ନହେଲେ ମୋର ଭାବନା ମୁଁ ତାକୁ ଗ୍ରହଣ କରିବିନି। ମୁଁ ତ ସେଇ ଭାବନାରେ ତତ୍ ଭାବନାରେ ମୁଁ କୌଣସି ଭକ୍ତି ଅନୁଷ୍ଠାନ ବି କରିବିନି, ସେମାନେ କରୁଛୁ ଭକ୍ତି ଅନୁଷ୍ଠାନ ବି କରିବିନି, ମୁଁ ଅଧିକା ଜପ କରିବି, ମୁଁ ଏଥିରେ ସକ୍ସେସ୍ ପାଇବି ନା କିଏ ଜାଣନ୍ତି, ଗୁରୁ ଜାଣନ୍ତି, କୃଷ୍ଣ ଜାଣନ୍ତି, ମୁଁ କ'ଣ କରିପାରିବି। ମୋର କେଉଁ ସେବାଟାକୁ ଭଗବାନ ଗ୍ରହଣ କରିବେ, ମୁଁ ଅଧିକା ଜପ କରିବି, ଅଧିକା ସେବା କରିବି, କ'ଣ କରିବି, ସେଟା ମୋର ସ୍ୱୀକୃତ ହବା ଦରକାର। ସେଥିପାଇଁ ପ୍ରାର୍ଥନା କରିବା ଦରକାର ଗୁରୁ ବୈଷ୍ଣବଙ୍କୁ, ସେଟା ସ୍ୱୀକୃତ ହବା ଦରକାର। ପରମାତ୍ମା ଯେତେବେଳେ ତୁମ ଅନ୍ତର ଭିତରେ ଶୁଦ୍ଧ ଭାବନାଟାକୁ ପ୍ରେରଣ କରେଇବେ, ସେଟା ଗୁରୁ ବୈଷ୍ଣବଙ୍କ ଦ୍ୱାରା ସ୍ୱୀକୃତ ହବ। ତା ବିନା କ'ଣ ହବ ନା, ଗୋଟେ ସ୍ଥାୟିତ୍ୱ କିଛି ସାଧନର କିଛି ସ୍ଥାୟିତ୍ୱ ରହିବେ ନା, ଆଜି ଏଟା କରୁଥିବ ତାପରେ ଏଟାକୁ ଛାଡ଼ିଦେବ, କେତେ ଦିନ ଯିବ ପୁଣି ତାକୁ ହେଇଦେଉଛି, କାରଣ ଏଟା କୃଷ୍ଣ ଚାହୁଁନାହାନ୍ତି। କୃଷ୍ଣଙ୍କ ପାଖରୁ କୌଣସି କନଫର୍ମେସନ ଆଣିବା ଏତେ ସହଜ ଜିନିଷ ନୁହେଁ, ତାଙ୍କ ପାଖରୁ କୌଣସି ଜିନିଷ ସଠିକ ଭାବରେ ସେ ମୋର କ'ଣ କଲ୍ୟାଣ ହବ, ଯିଏ ଶରଣାଗତ ପୂର୍ଣ୍ଣ ହବ ତାର ମନଧର୍ମଟା ନ ରହିବ ନା, ତାର ତାର ନିଜର କୌଣସି ବିଚାର ରହିବ ନା, ସେ କେବଳ କୃଷ୍ଣ ଗୁରୁଙ୍କ ଉପରେ ଡିପେଣ୍ଡ କରୁଥିବ, ସେଇଟା ଗୋଟେ ଅଲଗା ପ୍ଲାଟଫର୍ମ, ତାର ସେକେଣ୍ଡ ଡିଜାୟର ତାର ନଥିବ, କୌଣସି ଅଲଗା କାମନା ନଥିବ। ମୋର କ'ଣ କରିବାର ଅଛି ଜୀବନରେ, କରିବାର ଅଛି ତ ଜୀବନରେ ଭଗବାନଙ୍କ ସେବା କରିବାର ଅଛି, ଆଉ ପଦବୀ ମୋତେ ମିଳିବ, ସୁଖ ମିଳିବ, ଏମିତି ସେତେ ସହିତ ମୋର କିଛି ମତଲବ ନାହିଁ, ମୋତେ କରିବାର ଅଛି କିଛି ଭଗବାନଙ୍କ ପାଇଁ, ଆଉ ଏଇଥିପାଇଁ ମୋର ମନ ଇନ୍ଦ୍ରିୟ ସ୍ୱର ଯାହା ଅଛି ତାକୁ ଲଗେଇବି, ତାପରେ ଯାଇ କୃଷ୍ଣ ତୁମକୁ ଜଣେଇବେ। ତୁମେ ନିଜର ହେଇକି ରହିକି କୃଷ୍ଣଙ୍କୁ ସେବା କରିବାକୁ ଚେଷ୍ଟା କରନା, କେହି କୃଷ୍ଣଙ୍କୁ ସେବା ଏମିତି କରନ୍ତିନି, ନିଜର ରହିକି କୃଷ୍ଣଙ୍କ ସେବା କରନ୍ତି, କୃଷ୍ଣଙ୍କର ହେଇକି କୃଷ୍ଣଙ୍କ ସେବା କରାଯାଏ, ଗୁରୁ ବୈଷ୍ଣବଙ୍କର ହେଇକି ଗୁରୁ ବୈଷ୍ଣବଙ୍କର ସେବା କରାଯାଏ। ତୁମେ ନିଜକୁ ଅଲଗା ରଖିକି, ନିଜର ରଖିକି ତୁମେ କିଛି କୃଷ୍ଣଙ୍କ ସେବା କରିବା ପାଇଁ ଚେଷ୍ଟା କରନି, ସେଟା ସେବା ନୁହେଁ, ସେଟା ସେବା ସାମର୍ଥ୍ୟ ନୁହେଁ। ସେବାର ଯୋଉ ପରିପାଟି ରହିଲା, ଯେମିତି ରାଧାରାଣୀ ସେବା କରୁଥିଲେ, ସଖୀମାନେ ସେବା କରୁଥିଲେ, ସେମାନେ କୃଷ୍ଣଙ୍କର ହେଇକି କୃଷ୍ଣଙ୍କର ସେବା କରୁଥିଲେ, ତାଙ୍କର ସୁଖ କ'ଣ, ତାଙ୍କର ସୁଖ ପାଇଁ ସେ ସେବା କରୁନଥିଲେ, ତାଙ୍କର ସୁଖ ହେଲା କୃଷ୍ଣଙ୍କର ସୁଖ, ତାଙ୍କର ହିଁ ସିଏ ସମର୍ପଣ, ଏଇଟା ସମର୍ପଣ ନା, ମୁଁ ହଉଛି ଆପଣଙ୍କର, ମଦୀୟ ଆଗା ରହିବନି, ତଦୀୟ ମୋର ଆଉ କିଛି ରହିବନି, ନହେଲେ ଏଇ ଏଇ ଯୋଉ ଅନର୍ଥ ଗୁଡାକ ରହିଲା, ଏ ଅନର୍ଥ ଗୁଡାକ ଗ୍ରାସ କରିନବ। ସାଧନ ସାଧନ ଭଜନର ଅନୁଷ୍ଠାନରେ ଅଭିମାନ ବି ଚାଲି ଆସିବ, ଜଣେ ବହୁତ ସାଧନ ଭଜନ କଲେ ତାର ବି ଅଭିମାନ, ସେ ସମର୍ପଣ ହେଇପାରୁନି, ସମର୍ପିତ ହେଇପାରୁନି, ତା ସାଧନ ଭଜନର ବଳଟା ତାର ଅନ୍ତର ଭିତରେ ଏକ ଏକ ଭାବନା ସୃଷ୍ଟି କରୁଛି, ଅଭିମାନ ସୃଷ୍ଟି କରିବ, ପୂଜିତ ଭାବନା ସୃଷ୍ଟି କରିବ, ଭଗବାନଙ୍କୁ ସେବା କରିକି ଭଗବାନଙ୍କଠାରୁ ପ୍ରଭୁଙ୍କଠାରୁ ପ୍ରଭୁଙ୍କର ସେବା କରିକି ସଂସାରରେ ସଂସାରରୁ ସମ୍ମାନ ପାଇବାର ଆଶାଟା ହେଇଯିବ। ସେ ନିଜ ମହାପ୍ରକୃତ ତୃଣାନ୍ଦ ବିଷୟ ନେଇ ତର ଏ ବିଷୟ ବହୁତ ସୂକ୍ଷ୍ମ ଜିନିଷ ନା। ଭଗବାନ ଇନ୍ଦ୍ରଙ୍କର ସ୍ଥିତି ଦ୍ୱାରା ଆମକୁ ଜଣାଉଛନ୍ତି କେତେ ଭୟଙ୍କର ସ୍ଥିତି। ବ୍ରଜବାସୀମାନଙ୍କୁ ଗୋକୁଳବାସୀମାନଙ୍କୁ ଗାଭୀଙ୍କୁ ବ୍ରାହ୍ମଣଙ୍କୁ ବ୍ରଜର ସମସ୍ତଙ୍କୁ କୃଷ୍ଣ ପ୍ରିୟ ବସ୍ତୁ କୃଷ୍ଣଙ୍କର ଅତି ପ୍ରିୟ ବସ୍ତୁଙ୍କୁ ସେ କଷ୍ଟ ଦେବାକୁ ଚେଷ୍ଟା କଲେ। ହୃଦୟଟା କେତେ ଦୂଷିତ ହେଇଯାଏ ପ୍ରତିଷ୍ଠା ଆଶାରେ ଏଥିରୁ ଜାଣିବେ। ଜଣଙ୍କର ଯଦି ସମ୍ମାନ ଯଦି ପାଇବାର ଆଶାଟା ତାର ବଢ଼ିଗଲା ସେ କେତେ ଏଇଟା ଭୟଙ୍କର ଏଥିରୁ ଦେଖ ସ୍ପଷ୍ଟ। ସମ୍ମାନ ଯିଏ ପାଇ ଆସିଛି ବା ସମ୍ମାନ ପାଇବାର ଆଶା ଯାହା ରହୁଛି ଏଇଟା ଏତେ ଭୟଙ୍କର କାହାକୁ କଷ୍ଟ ଦେବା ପାଇଁ ଚାହୁଁଛନ୍ତି ଭଗବାନଙ୍କର ଯେଉଁମାନେ ପ୍ରିୟ ବସ୍ତୁ ସେମାନଙ୍କୁ କଷ୍ଟ ଦେବି ଆଉ ସେଇଥିରେ ମୁଁ ସୁଖ ପାଇବି। ଇଏ ହେଲା ସମ୍ମାନର କାମ, ଇଏ ହେଲା ପଦବୀର କାମ। ପଦବୀ ପ୍ରାପ୍ତ ହେଇକି ଜଣେ କୃଷ୍ଣଙ୍କର ପ୍ରିୟ ହବା କେବଳ କୃଷ୍ଣଙ୍କର କୃପା। ଗୋଟେ ବଦ୍ଧ ଜୀବ କେବେ ଏଇଟା ସେ ପଦବୀ ପ୍ରାପ୍ତ ହେଲା ବି ନା ଉଚ୍ଛୁଳିତ ହବ ତାର ସମ୍ମାନର ମଦିରା ସେ ପାନ କରିବ ପ୍ରମତ୍ତ ହେଇଯିବ। ସେ ଭଗବାନଙ୍କର ସେ ଏତିକି ଜ୍ଞାନ ଆସୁନି ଭଗବତୀ ଅଜ ବସ୍ତୁ ଯିଏ ତଦୀୟ ବସ୍ତୁ ଗାଭୀ ବ୍ରଜବାସୀ ଭଗବାନଙ୍କର ପିତା ମାତା ସମସ୍ତେ ବ୍ରଜରେ ଅଛନ୍ତି ନା ଗୋକୁଳରେ ସମସ୍ତେ କଷ୍ଟ ପାଇବେ ବୁଲିଗଲେ। ଦେହଧାରଣାରେ ଉର୍ଦ୍ଧକୁ ଯିବାଟା ଏତେ ସହଜ ଜିନିଷ ବି ନୁହେଁ, କେବେ ସହଜ ଜିନିଷ ନୁହେଁ। ଦେହଧାରଣାରେ ଉର୍ଦ୍ଧ ଏସବୁ ଯେତିକି ଆମେ ଭାଗବତର ଯେତିକି ବାଣୀ ସେଥିପାଇଁ ପରମହଂସ ସଂହିତା କୁହା ଏସବୁ ଦେହଧାରଣାରୁ ଉର୍ଦ୍ଧ। ଦେହଧାରଣା ଭିତରେ ରହିକି ଆମେ ବିଚାର କରିବାକୁ ଚେଷ୍ଟା କରନା ଏସବୁ ଦେହଧାରଣାରୁ ଉର୍ଦ୍ଧ ଜିନିଷ। ଆଉ ଆମେ ବାରମ୍ବାର ଶ୍ରବଣ କରୁଛେ ବାରମ୍ବାର ଆଲୋଚନା କରୁଛେ ବାରମ୍ବାର ଏଇ ପଥରେ ରହିକି ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କରୁଛେ କିଭଳି ସେ ସ୍ଥିତିଟା ସେ ସ୍ଥିତିକି ଆମେ ନଗଲେ ଦିବ୍ୟ ସ୍ଥିତିକି ନଗଲେ ଏସବୁ କିଛି ହୃଦୟଙ୍ଗମ ହବନି। ଭଗବାନ କୃଷ୍ଣ ବି ଜାଣିପାରିଲେ ଆଉ ବ୍ରଜବାସୀମାନେ ବି ଜାଣିପାରିଲେ ଏ ହେଉଛନ୍ତି ଇନ୍ଦ୍ରଙ୍କର କାର୍ଯ୍ୟ, ଇନ୍ଦ୍ର ଏଇଟା କରିଛନ୍ତି। ତେଣୁ ସମସ୍ତ ବ୍ରଜବାସୀମାନେ ଆସି କୃଷ୍ଣଙ୍କର ଶରଣାଗତ ହେଲେ। ଶିଳା ବର୍ଷା ଥିବା ତେନ ହନ୍ୟମାନ ଚେତନମ ନିରୀକ୍ଷ ଭଗବାନ ମେନେ କୁପିତ କୁପିତ ଇନ୍ଦ୍ରକୃତ ହରି। ଭଗବାନ ଶ୍ରୀକୃଷ୍ଣ ଗୋପଗଣଙ୍କର ନିବେଦନର ପୂର୍ବେ ଶିଳାପାତ ଏବଂ ପ୍ରବଳ ବାୟୁ ଦ୍ୱାରା ତାଡ଼ିତ ଅଚେତନ ଗୋକୁଳବାସୀ ଗଣଙ୍କୁ ଦର୍ଶନ କରି କୁପିତ ଇନ୍ଦ୍ରଙ୍କର ଏହି କାର୍ଯ୍ୟ ବୋଲି ନିର୍ଦ୍ଧାରଣ କରିଲେ। ଭଗବାନ କୃଷ୍ଣ ବୁଝିପାରିଲେ ଇନ୍ଦ୍ର ବହୁତ କ୍ରୋଧ କରିଛନ୍ତି, କ୍ରୋଧ ଭଗବାନଙ୍କର ପ୍ରିୟ ବସ୍ତୁ ପ୍ରତି କରିଛନ୍ତି। ଶିଳା ବର୍ଷାତି ବାତେନ ହନ୍ୟମାନ ଅଚେତନମ ପୁରା ତାଙ୍କୁ ବିନାଶ କରିଦେବା ପାଇଁ ଯେଉଁ ଭାବନାଟା ଇନ୍ଦ୍ରଙ୍କର ଆସିଛି କେଉଁଠି ଆସିଛି ପଦବୀ ପାଖରେ ଦେବରାଜ ଇନ୍ଦ୍ର ମୋତେ ପ୍ରତିବର୍ଷ ପୂଜା କରାଯାଏ। ଜଗତରେ ସମ୍ମାନର ଯେଉଁ ବିଷ ସମସ୍ତେ ପାନ କରିବା ପାଇଁ ଇଚ୍ଛା, ସମ୍ମାନ ହେଉଛି ବିଷ ଅପମାନ ହେଉଛି ଅମୃତ। ମନୁ ମହାରାଜ କହିଲେ ବ୍ରାହ୍ମଣ ପାଇଁ ସମ୍ମାନ ହେଉଛି ବିଷ ଅପମାନ ହେଉଛି ଅମୃତ। ସେଥିପାଇଁ ଗୋସ୍ୱାମୀ ମାନେ କୁଆଡ଼େ ଲୁଚିକି ସବୁ ରହୁଥିଲେ, ଭଜନାନନ୍ଦୀ ମାନେ ଲୁଚିକି ରହୁଥିଲେ। ଜଗତର ଆମକୁ କିଛି ସମ୍ମାନ ଆବଶ୍ୟକ କି ନାହିଁ, ଜୀବ ଗୋଟେ ସମ୍ମାନ ହେବା ପାଇଁ କ'ଣ ତାର ଯୋଗ୍ୟତା ରହିଛି, ଗୋଟେ ମଳମୂତ୍ର ଶରୀର ଧରିକି କ'ଣ ଜୀବର ଯୋଗ୍ୟତା ରହିଛି ସେ ସମ୍ମାନ ନେବ, ଯିଏ ଅଧିକାରୀ ସେ ସମ୍ମାନ ନେବ, ଯିଏ ମାଲିକ ସେ ସମ୍ମାନ ନେବ ନା କ'ଣ ଜୀବର ଅଛି, ଜୀବର କ'ଣ ଦେହଟା ତାର ନା ଧନଟା କ'ଣ ତାର ଯେ ସେ ଗୋଟେ ସମ୍ମାନ ନେବ। ସେଥିପାଇଁ ଆମ 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 ଧାରାରେ କ'ଣ ହେଲା ଯେ ପ୍ରଣାମ କରି ତାକୁ ସାଙ୍ଗେ ସାଙ୍ଗେ ହାତ ଯୋଡ଼ା ହେଉଛି, ଆମେ ଭଗବାନଙ୍କୁ ପ୍ରଣାମ କରୁଛୁ। ସମ୍ମାନର ଆବଶ୍ୟକତା ନାହିଁ, ସମ୍ମାନଟାକୁ ବିଷ ଭଳି ପ୍ରତୀୟମାନ ହେବା ଦରକାର ଭକ୍ତ ପାଇଁ। ଆମର ସମ୍ମାନ ନହେଲେ ମନ ଦୁଃଖ ହେଇଯିବ ସାଙ୍ଗେ ସାଙ୍ଗେ, ଯେକୌଣସି କେତେ ସହଜ ଜିନିଷ ନାହିଁ ଯେ ସମ୍ମାନ ଜଣେ ଦଉନି ମାନେ ତୁମ ମନ ଦୁଃଖ ହେଇଯିବ, ମୃତ୍ୟୁ ପ୍ରାୟ ଜଣ ଲାଗିବ ତୁମକୁ। ଜଗତରେ ତୁମେ କିଛି ପ୍ରାପ୍ତ ନୁହଁ, କେବଳ ସମ୍ମାନ ପ୍ରାପ୍ତ ହୁଅ, ସେ ସମ୍ମାନ ଆଶାରେ ଜଣେ ଗୋଟେ ଜୀବ ବଞ୍ଚିଯିବ। ଏ ଗାଁ ଗହଳିରେ ଦେଖିଛ, ଗାଁ ଗହଳିରେ ଦେଖିବ କେତେ ଲୋକଙ୍କର କିଛି ନାହିଁ, ଖାଲି ଲୋକ ତାଙ୍କୁ ବଡ଼ ବୋଲି କହୁଛନ୍ତି, ସେ ୟା ଝିଅ ବାହାରେ ବୁଲିବେ, ତା କୁଟି ବୁଲିବେ, ତାକୁ ମେଡିକାଲ ନେଇଯିବେ, ଘରେ ଖାଇବାକୁ ନଥାଉ, କାହିଁକି ନା ସମସ୍ତେ ତାଙ୍କୁ ବାହା କରୁଛୁ, ଘର କାମ କରିବେନି, ଆଉ ଘର ଦ୍ୱାରା କାମ କିଛି କରିବେନି, ଆଉ କ'ଣ ନା ଆମର ମୋତେ ସମ୍ମାନ ମିଳୁଛି ସେଇଟା ସମ୍ମାନ, ଆରେ ଭାଇ ତୁମେ ତୁମେ ନ ରହିଲେ ଆମେ ହାସିଯିବୁ ଇଏ କରିବୁ, ଆରେ ମିଥ୍ୟା ସମ୍ମାନ ସବୁ ଆସିଯାଉଛି। ଭକ୍ତ ବି ସେଇଭଳି, ଭକ୍ତ ସେଇଟା ବୁଝି ନପାରିବ ସେ ବି ସେଇଭଳି ଆଶାରେ ପଡ଼ିଯିବ। ସାଂସାରିକ ଯେଉଁ ମିଥ୍ୟା ସମ୍ମାନ, ସଂସାର ଲୋକମାନଙ୍କର ଯେଉଁ ସମ୍ମାନ ଆମକୁ ବହୁତ ଭିତରକୁ ନେଇଯାଏ, ବହୁତ ନିଚକୁ ନେଇଯାଏ। ସେମାନେ ସ୍ୱଳ୍ପ ଜିନିଷରେ ସେମାନେ ବଡ଼ ବଡ଼ ବହୁତ ବଡ଼ ବଡ଼ କଥା କହିଦେବେ। ଦେଖୁନ ସାଧାରଣ ଭକ୍ତ, ତୁମେ ଜଣେ ସାଧାରଣ ଭକ୍ତଙ୍କୁ ତାକୁ ଟିକେ ମାଳ ଫାଳ ଦେଇଥିବ, ଆଜ୍ଞା ସେ ମୋର ଶିକ୍ଷା ଗୁରୁ, ତୁ ସାଙ୍ଗେ ସାଙ୍ଗେ ସେ କହିଦେଲେ ଆଜ୍ଞା ସେ ମୋର ଶିକ୍ଷା ଗୁରୁ, ମୋତେ ଶିଖେଇଛନ୍ତି। ଆଉ ଯଦି ତୁମେ ଶୁଣିଲ ସିଏ ତୁମକୁ ଜଣେ କୋଉ ଶିକ୍ଷା ଗୁରୁ ବୋଲି ତୁମର କେମିତି ମନେ ଆସିବ, ଆରେ ମୁଁ ଶିକ୍ଷା ଗୁରୁ, ଆଜ୍ଞା ମୋତେ ସେ ଶିଖେଇଛନ୍ତି ଆଉ ସେ ମୋର ଶିକ୍ଷା ଗୁରୁ। ଆଉ ଜଣେ ଶୁଣିବ, ଶୁଣିଲା ମାନେ ତାର ମନ କ'ଣ ଆସିବ, କେବେ ବି ସେ କ'ଣ ଜାଣୁନ ଜାଣୁ, ତାକୁ ଶିଖେଇଛି ନା, ତାକୁ ମାଳ ଦେଇଛି, ଆଜ୍ଞା ମୋର ସେ ଶିକ୍ଷା ଗୁରୁ, ସେ ସେଟା ଶୁଣିବ, ଶୁଣିଲା ମାନେ ଆରେ ମୋତେ ଶିକ୍ଷା ଗୁରୁ ପାଇଲାଣି। ଏ ବଡ଼ ଆଉ ହଜମ କରିବା ପ୍ରଥାଟା ଠିକ, ହଁ ତାଙ୍କୁ ଜଣଙ୍କୁ କୁହାଯାଏ ହଁ ସେ ମୋତେ ଶିଖେଇଛନ୍ତି ପଦ୍ମପଦର୍ଶକ ଗୁରୁ, କିନ୍ତୁ ତାକୁ ଗୋଟେ ଜୀବ ହଜମ କରିଦେବ ଏଟା ସହଜ ଜିନିଷ ନାହିଁ। ସମ୍ମାନର ଚକ୍ର, ଅସମ୍ମାନର ଚକ୍ର, ପୂଜ୍ୟତ୍ୱର ଯେଉଁ ଚକ୍ର ରହିଛି ତା ସେ ଚକ୍ର ବିହରେ ସବୁ ପଡ଼ିଯାଇଛି। କେବଳ ଯଦି ଗୁରୁ ବୈଷ୍ଣବ କାହାକୁ ଦୟା କରିକି ଦେଖେଇଦେବେ ପଥରଟାକୁ, ସେ ସେଥିରୁ ଦୂରରେ ସାବଧାନ ରହିବ। ସେ ମାନ ଅପମାନ ଯାହା ଅଛି ସିଏ ସହ୍ୟ କରିପାରିବ, ସେ ଭଗବାନଙ୍କର ସମ୍ମାନ ଯାହା ଆସିଲା ସେ ଆଗ ପ୍ରଭୁଙ୍କ କତିକି ନେଇଯିବ, ଅସମ୍ମାନ ଯାହା ଆସିଲା ନିଜର କର୍ମଫଳ ଆଡ଼କୁ ନେଇଯିବ। ମୋର କର୍ମ ଏମିତି, ମୁଁ ଖରାପ, ମୋତେ ଅସମ୍ମାନ ସହିବାକୁ ପଡ଼ୁଛି, ସମ୍ମାନ ଆସିଲା ମାନେ ଗୁରୁ ବୈଷ୍ଣବ ପାଖକୁ ପଠେଇଦେବ। ଦୁଇଟା ଶିଖିବ କର୍ମୀରେ, କ'ଣ ଗୋଟେ ଓଲଟା, କର୍ମୀ କ'ଣ କରିବ, ସମ୍ମାନଟା ନିଜ ଆଡ଼କୁ ଆଣିବ, ଅସମ୍ମାନଟା ଭଗବାନ ପାଇଁ ମୋର ଏଇଟା ହେଲା। ଭକ୍ତର ଓଲଟା, ଭକ୍ତଙ୍କ ସମ୍ମାନ ଯେଉଁ ଆସିଲା ସାଙ୍ଗେ ସାଙ୍ଗେ ଗୁରୁ ବୈଷ୍ଣବଙ୍କର, ବେଶୀ ପ୍ରଶଂସକମାନଙ୍କ ସଙ୍ଗରେ ରହିବା ଉଚିତ ନୁହେଁ। ଯେଉଁ ସବୁବେଳେ ତୁମକୁ ପ୍ରଶଂସା କରୁଛନ୍ତି, ତୁମର ଗୁଣଗାନ କରୁଛନ୍ତି, ସେମାନଙ୍କ ସଙ୍ଗ ରହିବା ଭକ୍ତି ପାଇଁ ଅନୁକୂଳ ନୁହେଁ। ସେମାନେ ସବୁବେଳେ ତୁମକୁ ଭଲ ପାଉଛନ୍ତି, ପ୍ରଶଂସା କରୁଛନ୍ତି, ନା ସେ ତାଦ୍ୱାରା ତୁମର ବହୁତ ଅବଗୁଣର ଅବଗୁଣ ଗୁଡ଼ିକ ଉଦିତ ହେବ, ଖରାପ ଗୁଣ ଗୁଡ଼ିକ ଉଦିତ ହେବ। କାହିଁକି ତୁମକୁ ଭୟ ଆଉ ରହିବନି, ସଦାଚାର ତୁମେ ଭଙ୍ଗ କଲେ ତୁମକୁ ଆଉ ଭୟ ଲାଗିବନି, ତୁମକୁ କିଛି ଅସୁବିଧା, କାରଣ ତୁମକୁ ସେମିତି ଭଲ ପାଉଛନ୍ତି, ତୁମକୁ ସମ୍ମାନ ମିଳୁଛି ନା, ତୁମେ ଯାହା କଲେ ବି ତୁମକୁ ଭଲ ପାଇବେ। ବହୁତ ଭାବୁକତା ଯୋଉ, କାରଣ ପ୍ରାୟତଃ କନିଷ୍ଠ ଅଧିକାରୀମାନଙ୍କର ତାଙ୍କର ଭାବନା ଗୁଡ଼ିକ ଭାବୁକତା ଉପରେ ପର୍ଯ୍ୟବେସିତ, ସେ ଭାବୁକତା ଉପରେ ସେମାନେ ତାକୁ ବିଶେଷ କିଛି ଜାଣନ୍ତିନି କନିଷ୍ଠ, ସେମାନେ ବହୁତ କିଛି ସମ୍ମାନ, ବହୁତ କିଛି ସ୍ଥିତି ଗୋଟେ ସାଧାରଣ ଜୀବକୁ ବି ଦେଇଦେବେ, ସାଧାରଣ ଭକ୍ତଟାକୁ ଦେଇଦେବେ, ସେ ସେମାନଙ୍କର କଥାକୁ ନେଇ ସେମାନଙ୍କର ସମ୍ମାନକୁ ନେଇକି ସେ ତାର ଭାବିଦେଲା ମୋ ସ୍ଥିତିଟା ସେୟା, ତାହେଲେ ସେ ତ ଆଚାର ହିଁ ନାହିଁ। ତେଣୁ ଇନ୍ଦ୍ର ଶିଳା ବର୍ଷାତି ବାତେ ନ ହନ୍ୟମାନ ମଚେତନମ ନିରୀକ୍ଷ ଭଗବାନ ଇଏ ମେନେ କୁପିତ ଇନ୍ଦ୍ର କୃତମ ହରି। ଭଗବାନ ହରି ଜାଣିଦେଲେ ଏଟା ଇନ୍ଦ୍ରକୃତ ହେଇଛି, ଇନ୍ଦ୍ର ହିଁ ଏଭଳି କୃତ କରିଛନ୍ତି। ଏବଂ ବ୍ରଜବାସୀମାନଙ୍କୁ ହନ୍ୟମାନ ଅଚେତନ ସବୁ ତାଙ୍କୁ ମାରିବା ପାଇଁ ଚାହୁଁଥିଲେ, ଏବଂ ସମସ୍ତେ ପୁରା ବାତ ବର୍ଷା ଶିଳା ପବନ, ଏ ଯେଉଁ କ'ଣ କୁଆ ପଥର କୁହନ୍ତି, କୁଆ ପଥର ବୃଷ୍ଟିରେ ସମସ୍ତେ ପୁରା ଅଚେତନ ଅବସ୍ଥାରେ ଅଛି, ହୃଦୟଟା କିଭଳି ହେଇଯାଏ, ହୃଦୟ କଠୋର ହେଇଯାଏ। ଏଥିରେ ଦୁଇଟି ଜିନିଷ ଲେଖିଲେ ନା ଭକ୍ତି ଠାକୁର, ଅପରାଧ ଫଳେ ମମ ହୃଦୟ ହୈଲ ବଜ୍ର ସମ, ଅପରାଧଟା କଲେ ହୃଦୟ ବଜ୍ର ଭଳି ହେଇଯିବ। ଆଉ ଦ୍ୱିତୀୟ ହେଲା ଏଇଟା, ସମ୍ମାନ ପ୍ରାପ୍ତ ହେଇଗଲେ, ପଦବୀର ଲାଳସା ପ୍ରାପ୍ତ ହେଇଗଲା ପରେ, ଯିଏ ତୁମକୁ ବିରୋଧ କଲା ବା ଯିଏ ତୁମକୁ ପୂଜା ନଦେଲା ସେ ତୁମର ଶତ୍ରୁ ଆଉ କ'ଣ। ଏତେ ଭକ୍ତିରେ, ଭକ୍ତି ରାଜ୍ୟରେ ଆମେ ଦେଖିବା ଶତ୍ରୁଟା କ'ଣ, ଶତ୍ରୁତା ଭକ୍ତି ରାଜ୍ୟ ଆଉ କିଛି ଶତ୍ରୁତା ନାହିଁ, ଟଙ୍କା ପଇସା ଆମେ ବେଶୀ ଏଇ ଭକ୍ତ ଭକ୍ତମାନଙ୍କ ଭିତରେ ଯେତିକି ସବୁ ଡିସଏଗ୍ରିମେଣ୍ଟ ଯେଉଁ ଶତ୍ରୁତାର ଭାବନାଟା ହେଉଛି ଏହା, ସମସ୍ତେ ଯେମିତି ମୋତେ ରେସ୍ପେକ୍ଟ ମିଳୁ, ଯାହାକୁ ତୁମେ ସମ୍ମାନ ନ ଦେଇପାରିବ, ତୁମେ ସନ୍ୟାସୀ ହବ ଯାହା ବି ତାଙ୍କୁ ରେସ୍ପେକ୍ଟ ଦେବାକୁ ପଡ଼ିବ, ସେ ଅଯୋଗ୍ୟ ହେଲେ ତାଙ୍କୁ ରେସ୍ପେକ୍ଟ ଦେବାକୁ ପଡ଼ିବ, ଏଟା ସତ୍ୟ। ଯଦି ସେମାନେ ପ୍ରାପ୍ତ ନ ହେଇପାରିଲେ ତାଙ୍କର ସ୍ଥିତି ହିସାବରେ ସେ ତୁମକୁ ସମାଲୋଚନା କରେ, ସମସ୍ତେ ଚାହୁଁଛନ୍ତି ସେ ଅଯୋଗ୍ୟ ହେଉଛି, ଜପ କରୁଣ କଥା ବଡ଼ ବୋଲି ତୁମେ କୁହ, ସେଟା ତୁମେ ନ କହିପାରିଲ ତୁମେ ଶତ୍ରୁ, ଆଉ କିଛି ନାହିଁ। ଆଉ ଭକ୍ତି ରାଜ୍ୟରେ ଆଉ କିଛି ଟଙ୍କା ପଇସା ନାହିଁ, ସମସ୍ତେ ଚାହୁଁଛନ୍ତି ସମ୍ମାନ, ଆଜି କେଉଁ ସମ୍ମାନ ନା ମିଥ୍ୟା ସମ୍ମାନ, ପ୍ରକୃତ ସମ୍ମାନ ଯାଉନାହାନ୍ତି। ସେ ଯେଉଁ ସ୍ଥିତିରେ ଥାଆନ୍ତୁ ତୁମେ ତାଙ୍କୁ ବଡ଼ ବୋଲି କୁହ, ସେ ଯେଉଁ ସ୍ଥିତିରେ ଥାଆନ୍ତୁ ତାଙ୍କୁ ତୁମେ ଶ୍ରେଷ୍ଠ ବୋଲି କୁହ, ପ୍ରଶଂସା କର। ଏ ମିଥ୍ୟା ସମ୍ମାନକୁ ସମସ୍ତଙ୍କୁ ଦରକାର, ସେଇଟା ତ ତୁମେ ନ ଦେଇପାରିବ, ତୁମେ ଶତ୍ରୁ ହେଇଗଲା ଆଉ କ'ଣ। ଏଇଟା ତ କମନ୍ କଥା ଆଉ ବୋଲି ବୋଲି ମୁଁ ଦେଖୁଛି, ଆଉ ଯିଏ ଆସୁଛି ତାଙ୍କୁ ତୁମେ ଭଲ ବୋଲି କହିବ, ସେଇଟା ତ କରିପାରିଲା ତାହେଲେ ତୁମେ ତୁମେ ହେଲ ଜଗତର ଶୁଦ୍ଧ ଭକ୍ତ, ତୁମକୁ ଲୋକ ଶୁଦ୍ଧ ଭକ୍ତ ବୋଲି କହିବେ। ଆଉ ତୁମେ ଯଦି କାହାର ଦୋଷ ବି ତୁମେ ଦେଖେଇ ଦେଉଛ, ସେ ତୁମକୁ ସାଙ୍ଗେ ସାଙ୍ଗେ ତୁମେ ଶତ୍ରୁ ହେଇଯିବ, ତୁମେ ସମାଲୋଚନା ତାଙ୍କୁ, ତାଙ୍କ ସ୍ଥିତି ସେ ଜୁନିୟର ହଉ ସିନିୟର ହଉ କିଏ ବି ହଉ, ଗୋଟେ ସାଧାରଣ ବାଳକ ଜୁନିୟର ବୋଲି ତୁମେ ଏଇଟା କହିପାରିବନି। ଏତେ ପୂଜ୍ୟତ୍ୱର ଭାବନା ଏମିତି ହେଇଯାଇଛି, ଏଥିରେ ସ୍ପଷ୍ଟ ସବୁ ଜଣାପଡ଼ୁଛି। ତ ଚକ୍ରବର୍ତ୍ତୀ ବିଶ୍ୱନାଥ ଚକ୍ରଧର ତାଙ୍କ ଟିକାରେ ଲେଖିଲେ, କୁପିତ ଇନ୍ଦ୍ରକୃତ ତତ୍ ବର୍ଷମ ବିଜ୍ଞାପନା ତମ ପୂର୍ବମ ଏବଂ ମେନେ। ଭଗବାନ ଜାଣିଦେଲେ, ଇଏ ପୂର୍ବରୁ ଜାଣିଦେଇଛନ୍ତି ଇନ୍ଦ୍ରକୃତ ହେଇଛି, ଏମାନେ ବ୍ରଜବାସୀମାନେ ଆସିକି ଭଗବାନ କୃଷ୍ଣ ପାଖରେ ପହଞ୍ଚିବା ପୂର୍ବରୁ ଜାଣିଦେଇ ସାରିଲେଣି କିଏ ଭଗବାନ, ଏଇ ଇନ୍ଦ୍ର ଦ୍ୱାରା ଏଇଟା ହବ, ଭଗବାନ କ'ଣ ସର୍ବଜ୍ଞ ସେ ଜାଣିଛନ୍ତି। ଭଗବତ ନିତ୍ୟ ପାର୍ଶ୍ୱଦନାମ ଅପିହି ତତ୍ତତ୍ କଷ୍ଟମ ଲୀଳା ଶକ୍ତେବ ପ୍ରେମାନନ୍ଦ ରସ ଉତ୍କର୍ଷଣ ଆସ୍ୱାଦନାର୍ଥମ ଉପସ୍ଥାପିତ ଲୋଭବତାମ ବୁଭୁକ୍ଷଣ କ୍ଷୁତ୍କଷ୍ଟମିବ ସୁଖ ଉର୍ଦ୍ଧକତ୍ୱାତ୍ ସୁଖାତ୍ମକମେବ ଇତି ଜ୍ଞେୟମ୍। ବର୍ତ୍ତମାନ ଯଦି କିଏ ପ୍ରଶ୍ନ କରିଦେବ, ଆଚ୍ଛା ଇନ୍ଦ୍ର ସିନା ଏଟା କହିଲା ଭଗବାନଙ୍କର ନିତ୍ୟ ପାର୍ଶ୍ୱଦ ମାନଙ୍କୁ କଷ୍ଟ ହେବା କେମିତି, ଏଟା ଏଟା କେମିତି ସଂଯୋଗ ମାନେ ସାମଞ୍ଜସ୍ୟ କେମିତି ରହୁଛି? ଇନ୍ଦ୍ର ଅଭିମାନରେ କଷ୍ଟ ସାଧାରଣ ଲୋକଙ୍କୁ କଷ୍ଟ ଦେଇପାରିଥାନ୍ତେ, ଏମାନେ ହେଉଛନ୍ତି କ'ଣ ନିତ୍ୟ ପାର୍ଶ୍ୱଦ କମାନେ ବ୍ରଜବାସୀମାନେ, ବ୍ରଜବାସୀମାନେ ନିତ୍ୟ ପାର୍ଶ୍ୱଦ ମାନଙ୍କୁ ଏଭଳି କଷ୍ଟ ଦେବାଟା ବା ସେମାନେ କଷ୍ଟ ସହନ କରିବାଟା ତାଙ୍କର ଭକ୍ତିର କ'ଣ ଅନୁକୂଳ କି ପ୍ରତିକୂଳ କି କ'ଣ, ଏଟା ସମାଧାନ ଦେଲେ ଯୋଗମାୟା ଏଟା କାହିଁକି କେମିତି ଅନୁମତି ଦେଲେ କହୁଛ ନା, ଲୀଳା ଶକ୍ତ ଏବ ପ୍ରେମାନନ୍ଦ ରସ ଉତ୍କର୍ଷଣ ଆସ୍ୱାଦନାର୍ଥମ। ଲୀଳା ଶକ୍ତିର ପ୍ରେରଣାରେ ପ୍ରେମାନନ୍ଦ ଉତ୍କର୍ଷ ବର୍ଦ୍ଧିତ ହେବା ପାଇଁ ଏ କଷ୍ଟ, ଏ ଯେଉଁ ପବନ ପ୍ରବଳ ପବନ ହଉଛି, ପ୍ରବଳ ବାରିପାତ ହଉଛି, ଯେଉଁ କ'ଣ ପ୍ରସ୍ତର ଖଣ୍ଡମାନ ସବୁ ପଡ଼ୁଛି, ରସ ଆସ୍ୱାଦନାର୍ଥମ ଉପସ୍ଥାପିତ ଲୋଭବତା ବିଭୁକ୍ଷଣ ଖୁଦ୍ କଷ୍ଟମ ମିବ ସୁଖ ଉର୍ଦ୍ଧକତ୍ୱାତ୍। ଭୋକିଲା ଲୋକର ବିଭୁକ୍ଷର ତା କ୍ଷୁଧା କ୍ଷୁଧା ତୃଷ୍ଣାଟା ବଢ଼ୁଛି, ତାର ତା ଲୋଭଟା ବି ବଢ଼ୁଛି, କ'ଣ କରିବି ଭୋଜନ କରିବି। ସେଭଳି ନିତ୍ୟ ପାର୍ଶ୍ୱଦ ମାନେ ତଳେ ଏଇ ଯେଉଁ କଷ୍ଟ ସବୁ ପାଆନ୍ତି ତାଙ୍କର କ୍ଷୁଧାଟା ବଢ଼େ, ଆକାଂକ୍ଷାଟା ବଢ଼େ, କିଭଳି କୃଷ୍ଣ ପ୍ରେମାନନ୍ଦଟାକୁ ମୁଁ ଆସ୍ୱାଦନ କରିବି, ଏଲା ଶକ୍ତି ପ୍ରେରଣା। ସେଥିପାଇଁ ଶୁଦ୍ଧ ଭକ୍ତଙ୍କର ଏତେ ପ୍ରକାର ଦୁଃଖ, ତାଙ୍କର ଯେଉଁ ସାଂସାରିକ ଦୁଃଖ ଭଳିଆ ସବୁ ଜଣାପଡ଼ୁଛି, ଦେହର ଦୁଃଖ, ଜାଗତିକ ଅସୁବିଧା, ବିଭିନ୍ନ ପ୍ରତିବନ୍ଧକ, ବିଭିନ୍ନ ବିରୋଧ, ଏଗୁଡ଼ିକ ସବୁ ଲୀଳା ଶକ୍ତି ପ୍ରେରଣାରେ ହେଇଥାଏ। ତାଙ୍କର ତ କର୍ମଫଳ ନାହିଁ, ସେମାନେ ଆମେ ସିନା କର୍ମଫଳ ଅଛି ବୋଲି ଆମକୁ କେତେବେଳେ ମାନ ଅପମାନ ସୁଖ ଦୁଃଖ, ଏ ସେମାନେ ତ ଶୁଦ୍ଧ ଭକ୍ତ, ତାଙ୍କର ଏସବୁ ଜିନିଷ କିଛି ନାହିଁ, ଲୀଳା ଶକ୍ତି ପ୍ରେରଣାରେ ହେଇଥାଏ, ଏ ସିଦ୍ଧାନ୍ତ ସେ କହୁଛନ୍ତି। ସୁଖ ଉର୍ଦ୍ଧକତ୍ୱାତ୍ ସୁଖାତ୍ମକ ବେଦି ଗେମ୍, ଏଟା ବ୍ରଜବାସୀମାନଙ୍କୁ ସୁଖା ଅଧିକା ସୁଖୀକୁ ସୁଖୀ କରିଥିଲା। ଭୋକିଲା ଲୋକକୁ ଯେମିତି ତାର କ୍ଷୁଧାଟା କ'ଣ ହେଉଛି, ଲୋଭଟା ବଢ଼ୁଛି ନା, ଆଉ କେମିତି ମୁଁ ଅଧିକା ଭୋଜନ କରି, ତେଣୁ କ'ଣ ତାଙ୍କୁ ସୁଖ ମିଳିଲା, ଏତିକି ଯେଉଁ କଷ୍ଟ ପାଇଲେ ଯେତେବେଳେ କୃଷ୍ଣଙ୍କ ସାଙ୍ଗରେ ସାତ ଦିନ ରହିବେ ସେତେବେଳେ ସେ ସୁଖଟା, କାରଣ ଯଦି ଅନ୍ଧକାର ନ ରହିବ ଆଲୋକର ମହିମା କେମିତି ବଢ଼ିବ, ଯଦି କ୍ଷୁଧା ନ ରହିବ ବସ୍ତୁର ସ୍ୱାଦ କେମିତି ଲାଗିବ, କ୍ଷୁଧା ନ ରହିଲେ ଭୋକିଲା ନ ରହିଲେ ଭୋକ ନ ରହିଲେ ତୁମର କ'ଣ ଖାଇବାର ସ୍ୱାଦ ଅଛି, ଦ୍ରବ୍ୟର ସ୍ୱାଦ ନଥାଏ, କ୍ଷୁଧାର ସ୍ୱାଦ ଥାଏ, ଭୋକର ସ୍ୱାଦ ଅଛି ନା, ଆଉ ଭୋକ ଭୋକ ଲାଗିଲେ ତୁମକୁ ପଖାଳ କଞ୍ଚା ଲଙ୍କା ଲୁଣ ପକେଇ ଖାଇଦେବ, ଆଉ ଲେଖୁନ ଲେମ୍ବୁ ଲେମ୍ବୁ ଲୁଣ ପକେଇ ଖାଉନାହାନ୍ତି ଭୋକ ଲାଗିଲେ, କ'ଣ ଅଛି ଘରେ ଟିକେ ଦେଲ, ଭୋକ ନଥିଲେ କ'ଣ, ହା ଏଇଟା ଭଲ ଲାଗୁନି ସେଟା ଭଲ ଲାଗୁନି, ଏ ଯେଉଁ ଏଥିରେ ଲୁଣ ପଡ଼ୁନି ସେଥିରେ ତେଲ ପଡ଼ୁନି, କାହିଁକି ଭୋକ ଥିଲା, ଭୋକଟା ହେଉଛି ସ୍ୱାଦ ନା, ଆଉ ଲୀଳା ଲୀଳା ଶକ୍ତିର ପ୍ରେରଣାରେ ବ୍ରଜବାସୀମାନଙ୍କ ପାଇଁ ଯେଉଁ ଦୁଃଖ ଆସିଛି ଏ କେବଳ ପ୍ରେମାନନ୍ଦ ବର୍ଦ୍ଧନ ପାଇଁ, ଏଇଟା ବ୍ରଜବାସୀମାନଙ୍କର ବିଶ୍ୱନାଥ ଠାକୁର କହୁଛନ୍ତି, ଏଥିରେ ତାଙ୍କର ଦୁଃଖର କାରଣ ହେଇନାହାନ୍ତି। ଲୀଳାଶକ୍ତି ପ୍ରେରଣାରେ ଅତ୍ୟନ୍ତ ସୁଖପ୍ରାପ୍ତ ହେବା ପାଇଁ ଏଇ ବ୍ୟବସ୍ଥାକୁ ଭଗବାନ କରିଛନ୍ତି। ଅପର୍ତ୍ତମୂଲବନମ୍ବର ସମ୍ମତି ବାତମ ଶିଳାମୟମ ସୁଜାଗେ ବିହତେ ଅସ୍ମାଭି ଇନ୍ଦ୍ରନାଶାୟ ବର୍ଷତି। ଆମେମାନେ ଇନ୍ଦ୍ରଯଜ୍ଞ ନଷ୍ଟ କରିଲେ ଏହି ହେତୁ ଆମମାନଙ୍କର ବିନାଶ ନିମିତ୍ତ ଅକାଳ ଏହି ଅତି ଉଗ୍ର ପ୍ରବଳ ବାୟୁଯୁକ୍ତ ଶିଳାମୟ ଜଳବର୍ଷଣ କରୁଛନ୍ତି। ଅପର୍ତ୍ତୁ ଉଲ୍ବଣମ୍ ବର୍ଷମ ଅତି ବାତମ ଶିଳାମୟମ ସୁଜାଗେ ବିହତମ ଅସ୍ମାଭି ଇନ୍ଦ୍ରନାଶାୟ ବର୍ଷତି। ଭଗବାନ କୃଷ୍ଣ ନିଜ ମତକୁ କହୁଛନ୍ତି, ଆଚ୍ଛା ଇନ୍ଦ୍ର ଏତେ କାହିଁକି କ୍ରୋଧିତ ହେଇକି ଏମିତି ବିନାଶ କରିବା ପାଇଁ ଚାହିଁଲେ? ମୁଁ ତାଙ୍କର ଯଜ୍ଞକୁ ନାଶ କରିଛି, ମୁଁ କରିଛି ଏଟା, ମୁଁ ଯେହେତୁ କରିଛି ମୋର ପ୍ରିୟ ବସ୍ତୁକୁ ନଷ୍ଟ କରିବା ପାଇଁ ସେ ବ୍ୟବସ୍ଥା କରିଛି। ବ୍ୟକ୍ତିକୁ ଦୁଃଖ ଦେବାକୁ ହେଲେ କ'ଣ କରିବାକୁ ପଡ଼ିବ? ଶରୀର ଦୁଃଖ ଦୁଃଖ ନୁହେଁ, କାହା ଚାପଟା ମାଡ଼ ଦୁଃଖ ନୁହେଁ, ତା ପ୍ରିୟ ବସ୍ତୁଟାକୁ ନଷ୍ଟ କରିଦେଲେ ସେ ଅଧିକା ଦୁଃଖ ହବ। ହେ ଦେବରାଜ, କିନ୍ତୁ କେତେ ବଡ଼ ବୁଦ୍ଧି ଚାଲିଗଲା! ତୁମର ଯଦି କିଛି ଅସୁବିଧା ଥିଲା, ତୁମର ଯଦି କିଛି କଷ୍ଟ ଦେବାର ଥିଲା ବା ଅସମ୍ମାନ ହେଇଯିବ ଭାବିଲ, ତୁମକୁ ତୁମେ ସବୁ ଜାଣିପାରୁଛ କିଏ କରିଛନ୍ତି ନା କୃଷ୍ଣ କରିଛନ୍ତି, ତୁମେ ତ ନିଜେ କହୁଛ, ତାହେଲେ ସିଧା ସେ କୃଷ୍ଣଙ୍କ ସହିତ ଯୁଦ୍ଧ କର କି କୃଷ୍ଣଙ୍କୁ କିଛି ପଚାର ବା କୃଷ୍ଣଙ୍କ ସହିତ ତୁମେ ବିରୋଧ ଆଚରଣ କର ନାହିଁ। ଯାହାକୁ ଦୁଃଖ ଦେବା ପାଇଁ ବ୍ୟକ୍ତି ଚେଷ୍ଟା କରେ ସେ କ'ଣ କରେ? ତାଙ୍କର ପ୍ରିୟ ବସ୍ତୁକୁ ନଷ୍ଟ କରିବ। ଭଗବାନଙ୍କର ଅତି ପ୍ରିୟ କିଏ? ବ୍ରଜବାସୀ ଗାଭୀ, ସେଟାକୁ ନଷ୍ଟ କରିବା ପାଇଁ ସଂକଳ୍ପ ହେଇଗଲେ, କୃତ ସଂକଳ୍ପ ହେଇଗଲେ। ଏବଂ ଭଗବାନ କୃଷ୍ଣ ନିଜେ କହୁଛନ୍ତି ଏଟା, କୁପିତ ଇନ୍ଦ୍ରକୃତ ମୟା ସ୍ୱଗତ ମୁବାଚମ ଅପି। ଭଗବାନ ଇତିହାସ ପାଞ୍ଚଟି ଶ୍ଳୋକରେ କହିବେ, ତତ ବର୍ଷମ ଶିଳାମୟମ ଶିଳା ପ୍ରଚୁରମ। ଦେଖିଲେ ପବନ ଦେଲେ, ଆଗେ ବର୍ଷା ପକେଇଲେ, ବର୍ଷା ପରେ ପବନ ଦେଲେ, ପବନ ଦେଲେ ପରେ କ'ଣ କଲେ? କୁଆପଥର ପକେଇଲେ। ଦେଖ ହୃଦୟଟା କେମିତି ସମ୍ମାନର ଆଶା ଭଗବାନ ଏତିକି କରନ୍ତୁ ଜୀବନରେ ଯେ କୌଣସି ମିଥ୍ୟା ସମ୍ମାନ ଆମ ପାଇଁ ବ୍ୟବସ୍ଥା ନ କରନ୍ତୁ, ଆଉ ସମ୍ମାନର କୌଣସି ଗନ୍ଧ ଯେମିତି ହୃଦୟ ଭିତରେ ନ ଆସୁ। କୌଣସି ଲେଖିଲେନି ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ ତବେ ତ ଗାଇବ ହରିନାମ ସୁଖେ ଅପରାଧ ବିହତ। ଅପରାଧ ତ ଅପରାଧ ନଷ୍ଟ ହବାର ଉପାୟଟା, ଅପରାଧ ନଷ୍ଟ ହବାର ଉପାୟ କହିଦେଲେ ଏଇଠି। ଅପରାଧ ପୁଣି ଆଉ ତ କରିବାନି, ଯାହା ହେଇଛି ତାକୁ ନଷ୍ଟ କରିବା ଏଇଟା ଉପାୟ। କଣ ଆରମ୍ଭ କହିଲେ? ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ ତବେ ତ ଗାଇବ ହରିନାମ ସୁଖେ ଅପରା। ସମ୍ମାନ ଟୋଟାଲ ନାହିଁ ଏଠି, ଏଠି ଏପଦରେ କିଛି ସମ୍ମାନ କଥା କୁହାହେଇଛି, ମୋର କିଛି ଦରକାର, ମୋର କିଛି ଦରକାର ନାହିଁ, ମୁଁ ଅନ୍ୟକୁ ସମ୍ମାନ ଯଥାଯଥ ଭାବରେ ଦେବି ତାର ସ୍ଥିତି ହିସାବରେ। ସେ ଜଣେ ନାରୀ ନାରୀ ହିସାବରେ ଦେବ, ଜଣେ ପୁରୁଷ ପୁରୁଷ ହିସାବରେ, ଜଣେ ମାତାଜୀ ପ୍ରଭୁଜୀ ସନ୍ନ୍ୟାସୀ ଗୁରୁ ଯିଏ ଯାହା ସ୍ଥିତି ତାଙ୍କ ସ୍ଥିତି ହିସାବରେ ମୁଁ ତାଙ୍କୁ ସମ୍ମାନ ଦେବି। ଏଇଟା ମୋତେ ଶକ୍ତି ଦିଅ, ପୁଣି ସମ୍ମାନଟା କୋଉଠି ଜୀବ ଦେଇଦେବ କି ତାର କ'ଣ ସେ କ'ଣ ପରମାତ୍ମା ଜାଣିଦେବ କାହାର କୋଉ ସ୍ଥିତି? ଅନ୍ୟ ଜଣଙ୍କୁ ଜଣେ ସମ୍ମାନ ଦେବ ସେ କେମିତି ଜାଣେ? ତା ସ୍ଥିତିଟାକୁ ଜାଣିଲେ ତ ସମ୍ମାନ ଦେବ, କେମିତି ଜାଣିବେ ସେ ନା? ଆପଣ ମୋତେ ସେ ଶକ୍ତିଟା ଦିଅନ୍ତୁ। କାହାର କେଉଁ ଭକ୍ତି ଅଛି, କାହାର କେଉଁ ସ୍ଥିତି ରହିଛି, ସେଇଟା ଭଗବାନ କୃଷ୍ଣ ଜାଣନ୍ତି ନା? କୃଷ୍ଣ ଯାହାକୁ ବୁଦ୍ଧି ଦେବେ ସେ ଜାଣିଦେବ, ତେଣୁ ସେ ସ୍ଥିତିଟାକୁ ଜାଣିଦେବ, ସେ ସ୍ଥିତି ହିସାବରେ ତାଙ୍କୁ ସମ୍ମାନ ଦେବ। ଭଗବାନ କୃଷ୍ଣ ତ ଶକ୍ତି ନଦେଲେ ତୁମେ ତୁମ ଗୁରୁଙ୍କର ସ୍ଥିତିକୁ ଜାଣିପାରିବନି, ବୈଷ୍ଣବଙ୍କ ସ୍ଥିତିକୁ ଜାଣିପାରିବନି, ଅପରାଧ କରିବ, ଅପରାଧରୁ ବଞ୍ଚିବା ଉପାୟଟା ଦେଉଛନ୍ତି। ଅପରାଧ ଆଉ ତ ହବନି, ସେଟା ଛାଡ଼ ଆଉ ତ କରିବାନି, କିନ୍ତୁ ଯଦି କରିଛେ ତାକୁ ହଟିବା ପାଇଁ ଏଇଟା ହଉଛି ରାସ୍ତା। ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ, ଯିଏ ଯେଭଳି ସ୍ଥିତିରେ ରହିଛି ତାକୁ ସେଇ ସ୍ଥିତିରେ ସମ୍ମାନ ଦେବାକୁ ପଡିବ। ସମ୍ମାନ ଗୋଟେ ଦବା, ଏଇଟା ଏତେ ଛୋଟ ଜିନିଷ ନାହିଁ। ସମ୍ମାନ ଯାହାର ପାଇବାର ଆଶା ନାହିଁ ସେ କେବଳ ସମ୍ମାନ ଦେଇପାରିବ, ସମ୍ମାନ ପାଇବାର ଆଶା ଯାହାର ଅଛି ସେ ସମ୍ମାନ ଦେଉଛି, ସେଟା କପଟତା ଛଡ଼ା ଅନ୍ୟ କିଛି ନୁହେଁ, ତାର ପାଇବାର ଆଶା ଅଛି ସେଥିପାଇଁ ସେ ସମ୍ମାନ ଦେଉଛି। ଏଇଟା ହେଉଛି ଭୀଷଣ କପଟତା, ହୃଦୟ ଭିତରେ ଏକ ଭୀଷଣ କପଟତା, ଏକ ରାକ୍ଷସୀର ପ୍ରବୃତ୍ତି ଭକ୍ତି ପାଇଁ, ଅନ୍ୟକୁ ଖୁସି କରି ତା ପାଖରୁ ପୂଜ୍ୟତ୍ୱ ତା ପାଖରୁ ପୂଜା ଗ୍ରହଣ କରିବା ଏଥିପାଇଁ ସେ ଅନ୍ୟକୁ ସମ୍ମାନ ଦେଉଛି, ଏଇଟା ବହୁତ ବଡ଼ କପଟତା। କିନ୍ତୁ ଅନ୍ତର ଭିତରେ ଆମର ତା ପ୍ରତି ପୂଜ୍ୟତ୍ୱ ହବ ନା ନାହିଁ, ସମ୍ମାନ ଭାବନା ନାହିଁ, ସେଥିପାଇଁ ସେ କଥା କହିଲେ, ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ ହେ ନାଥ ହେ ସ୍ୱାମୀ ମୋତେ ଗୁରୁଙ୍କୁ ପ୍ରାର୍ଥନା କରାଉଛୁ ନା ଏଇଟା ଗୁରୁଦେବଙ୍କୁ ପ୍ରାର୍ଥନା ଗୁରୁ ବନ୍ଦନ ନା ଗୁରୁଦେବଙ୍କୁ ପ୍ରାର୍ଥନା କରାଉଛି ଆପଣ ଦିଅନ୍ତୁ ଶକ୍ତି କାରଣ ଆପଣ ତ ପରମାତ୍ମାଙ୍କର ବିସ୍ତାର ଆପଣ ଜାଣିଛନ୍ତି କେଉଁ ଜୀବର ବା କେଉଁ ଭକ୍ତର କେଉଁ ସ୍ଥିତି ମୁଁ ସେ ସ୍ଥିତି ହିସାବରେ ସମ୍ମାନ ଦେବି ସମ୍ମାନ ଯଦି ନ ଦେଇପାରିଲେ ତ ଅପରାଧ ପୁଣି ଅସମ୍ମାନ କରିଦେଲେ ଇଏ ବି ଅପରାଧ ଦୁଇଆଡ଼ୁ ନାହିଁ କି ଦୁଇଆଡ଼ୁ ଧାର କରତ ଭଳିଆ ସମ୍ମାନ ତୁମେ ନ ଦେଇପାରିଲେ ଅପରାଧ ହେଲା ପୁଣି ତା ସ୍ଥିତିରେ ନ ଜାଣିକି ସମ୍ମାନ ନ ଦେଇପାରିଲେ ଅପରାଧ ସକଲେ ସମ୍ମାନ କରି ଦେଶ କତି ଦେହ ନାଥ ଯଥା ଯଥ ତବେ ତ ଗାଇବ ହରିନାମ ସୁଖେ ଅପରାଧ ତେବେ ଯାଇ ହରିନାମ ସୁଖରେ ଶବ୍ଦ ଲଗେଇଲେ ନା ଅନ୍ୟକୁ ସମ୍ମାନ ତୁମେ ଅପରାଧ ଦେଲ ନ କଲ ଅନ୍ୟକୁ ସମ୍ମାନ ଦେଲ ଭଗବାନ ଖୁସି ହେଲେ ସେତେବେଳେ ତୁମେ ଶୁଦ୍ଧ ହରିନାମ କରିପାରିବ ତବେ ତ ଗାଇବ ହରିନାମ ସୁଖେ ଅପରାଧ ହବେ ହତ କବେ ହେନ କୃପା ଲଭି ଆୟୋଜନ କୃତାର୍ଥ କେଉଁ କୃପା ଏଇ କୃପା ଏ କହିଲେ କବେ ହେନ କୃପା ଲଭି ଆୟୋଜନ ସେଇଭଳିଆ କୃପା ମୁଁ କେତେବେଳେ ପ୍ରାପ୍ତ ହେବି ଗୁରୁଙ୍କ ପାଖରୁ କିଭଳି ମୁଁ ସେଭଳି କୃପା ପ୍ରାପ୍ତ ହେବି ଯଦ୍ୱାରା ମୁଁ ସମସ୍ତଙ୍କୁ ସମ୍ମାନ ଦେଇପାରିବି ତାଙ୍କ ସ୍ଥିତି ହିସାବରେ ସମ୍ମାନ ନ ଦେବାଟା କୃପା ଏ ନ ଦେବାଟା ଅପରାଧ ଆଉ ଅସମ୍ମାନ କରିବାଟା ତଧିକ ଅପରାଧ ଦିଆଡ଼ୁ ତୁମେ କହିବ ନାହିଁ ମୁଁ କାହା ସାଙ୍ଗେ ଝଗଡ଼ା କରିବିନି ମୁଁ କିଛି କରିବିନି ମୋର ଚୁପଚାପ ରହିବ ଆରେ ତୁମେ ସେଟା ବି ଅପରାଧ ହେଲା ନା ତୁମେ ଜଣେ ବୈଷ୍ଣବ ସମ୍ମାନ ଦେଲନି ପୁଣି ଅସମ୍ମାନ କରିବା ସେ ବି ଅପରାଧ ସେଥିପାଇଁ ଶକ୍ତିର ଗୁରୁଙ୍କ କୃପାଟା ଦରକାର ଗୁରୁଦେବ କୃପା ଯେତେବେଳେ କରିବେ ତବେ ତ ଗାଇବ ହରିଣ କବେ ହେନ କୃପା ଲଭି ଆୟୋଜନ କୃତାର୍ଥ ହୋଇବ ନାଥ ଶକ୍ତି ବୁଦ୍ଧିହୀନ ଆମେ ଅତିଦିନ କର ମୋର ଆତ୍ମସାତ ଆଉ ଏଇଟା କେମିତି ସମ୍ଭବ ହବ ମୋତେ ନିଜର କରି ନିଅନ୍ତୁ ତାପରେ ଏଇଟା ସମ୍ଭବ ଆଉ ମୋତେ ଆତ୍ମସାତ କରିଦେଲା ପରେ ହିଁ ମୁଁ ଆପଣ ମୋତେ ଏଇ ଜ୍ଞାନଟା ଦେବେ ମୁଁ କ'ଣ କରିପାରିବି ମୁଁ ତ ସବୁବେଳେ ଅଲଗା ରହୁଛି ମୁଁ ସବୁବେଳେ ଆପଣଙ୍କଠୁ ଅଲଗା ରହୁଛି ପୃଥକ ରହୁଛି ଭାବନା ପୃଥକ ରହୁଛି ଭଗବାନ ତାଙ୍କୁ ନିଜର କରିବାର ଅଛି ଗୁରୁଦେବ ତାଙ୍କୁ ନିଜର କରିବାର ଅଛି ସେତେବେଳେ ତାଙ୍କୁ ଉପଯୁକ୍ତ ଜ୍ଞାନ ପରମାତ୍ମାଙ୍କ ସୂତ୍ରରେ ସେ ତ ପରମାତ୍ମାଙ୍କର ବିସ୍ତାର ସେ ସୂତ୍ରରେ ଉପଯୁକ୍ତ ଜ୍ଞାନ ଦେବେ ବୁଦ୍ଧି ଦେବେ ବଳ ଦେବେ ବ୍ୟବସ୍ଥା ସବୁକିଛି ବ୍ୟବସ୍ଥା ସେ କରିବେ ଆଉ ଆମର କାର୍ଯ୍ୟ ହେଲା କେବଳ ତାଙ୍କର ପୂର୍ଣ୍ଣ କୃପା ଉପରେ ସବୁବେଳେ ନିର୍ଭର କରିକି ରହିବାକୁ ପଡ଼ିବ ଠିକ୍ ଅଛି ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁ ବାସିଲ ଗୁରୁଦେବ କି ଜୟ ନିତାୟ ଗୌର ବ୍ରହ୍ମାନନ୍ଦ।